भगवते वासुदेवाय। श्रीमद् भागवतम दशम स्कंदर 21 अध्याय आम मैंने श्रवण करते वेणुगीत प्रसंग क्रमे गोपी मैंने वृंदावन में उपवेशन करिसंती। कृष्णंकर वेणुध्वनि श्रवण कला परे कृष्णंकर रूप गुण लीला सब स्फुरण होची उदित होची एवं ए जो उद्गार प्रेमर उद्गार तांकर जीवनर बा चित्तर वृत्ति थिला सबुबले कृष्ण चेतना रहिबा कृष्णंकर संबंधित वस्तु आमर उपासना जो पद्धति रहिला आम जो उपासना कहा को आम उपासना करूचे ना कृष्ण आउ कृष्णेय जिंदी विष्णु आउ वैष्णव से भले कृष्ण आउ कृष्णेय जो मैंने विष्णु भक्त ताको वैष्णव बोली कहा जाए जिंदी गौर भक्त ताको गौड़ी बोली कहा जाए कृष्ण भक्त ताको कृष्णेय बोली कहा जाए श्री कृष्ण जी गौर वैष्णव परिभाषा रे तंको जाए आमर सेवा होची कृष्ण आउ कृष्णेय संबंध सेटा रहया दरकार जो मैंने कृष्ण सहित संबंधित कृष्ण सेवा अभिलाषी कृष्ण सेवार तत्पर तांक सहित आमर संपर्क कृष्ण आउ कृष्णंक सहित भक्ति विनोदा बसी सबळे सी पदर लिखले ना सहित संबंध सबै संबंध आमार संबंध आमर कौनसी संबंध जगतर जगतर जेकोसी प्रकार संबंध तुम्हें जहाँ सहित जिते सुंदर भाव कर सीटा केवे स्थायी नुहे कि प्रीतिजनक नुहे परीक्षा कर तुम देख तुम जन बहुत सब चेष्टा चेष्टा कर सुखी करने चेष्टा कर ताको बंधु भाव में सखा भाव में दास भाव में किसी ना तार परिणति विपरीत मिले संबंध सब कृष्ण संबंध से संबंधित हवा दरकार आम प्रत्यक्ष संबंध क्या सहित कौन सी देश जाति निजर गोष्ठी ये सब कौन सी ग्रुप जहाँ कह जाए श्रेणी विभाग इस सहित आम संबंध ना आम संबंध कृष्ण आ कृष्ण वैष्णव कृष्ण भक्त आ कृष्ण जी कृष्ण कृष्ण आ कृष्ण भक्त सहित आम संबंध गोपी मान से वृत्ति थी केवल बार्ता आम देखा मार्क लक्ष्य कर देखा से कौन सब संबंध भक्त आ कृष्ण गावी सहित वर्णना कर वृंदावन से रूप वर्णना कर स्वभाव वर्णना कर जीवन में संबंध ज्ञानटा जीव को दुख दिए संबंध लोक कहीं रखती कौन कौपाई सुखटापाई कि विपरीत फल जो जीव आज दुख पाऊँ जो गोटे पगला पगलार मानसिक दुख कौन अच्छे हाँ से किसी ना कहीं क्या संबंध स्थापन कर पार्लानी से पगला है जो जहाँ कहते अबनर्माल माइंड तार दुख किसी गोटे ना सुख भी किसी ना तार 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 मानसिक अवस्था सुखटा दुखटा गोटे कौन सामान तो मनटा कार्य करना आमर जगत में जिते प्रकार सब चेष्टा चली प्रकृति गोटे संबंध रखा संबंध गोटे स्थापन करा आम कौन भाव मुझे संबंध स्थापन कले सुखी हेबी कि जगत दुखर कारण खोजा जाए कौ जीव के दुखी जार जिते घनिष्ठ संबंध रही है अन्न सहित सी से दुखी कृष्ण आ कृष्ण व्यतीत विष्णु आ वैष्णव व्यतीत भगवान गौर आ गौड़ी व्यतीत जहाँ सहित आम घनिष्ठ संपर्क रही दुख बाहर से तुमको बुझीपरबनी से तुमको भूल बुझे तुम्हें सी जहाँ चाहत तुम देपरबनी जगत रत प्रकार समस्या सब आरंभ हो जीवन में क्योंटे आरंभ हो घनिष्ठ संबंध संबंध तो अलग ए कौन बस रुम जाऊ न कि बस रे जाऊन ना ट्रेन जाऊन ना फ्लाइट जाऊन से संबंध कौन अच्छे किसी ना सीता सीट रस तुम्हें तुम सीट रस देखा हसीदे कथ कहल तुम बुले तुम चल जीवन एम ये शिखा पड़ो आमको कहाँ सहित घनिष्ठ संपर्क ना केवल गुरु कृष्ण सहित जो मैंने जड़ित होती जो मैंने प्रति प्रीति अच्छी सहित संबंध रखिले केवल सुख मिले तथा कथित सेवक जो मैंने भोगाभिलाषी सेवक से सहित संपर्क दुखर कारण संबंध दुख आउ कौन दुख गोटे अच्छे संबंध दुख आ संबंध दब सुख तुम सुखी जो के गुरु कृष्ण सहित संबंध तुम हो गला तुम सुखी हो गला चिंता मुक्त हो गला आ संबंध तो छाड़ी जिते प्रकार संबंध सब दुख से गोपी मैंने कृष्ण संबंधी जिन सब व्याख्या कर देवनारायणी कथा कहले वंशी वंशीर स्वभाव कथा कहले ମୃଗିଣୀ ମାନଙ୍କର କଥା, ମୃଗ ମୃଗିଣୀ ମାନଙ୍କର କଥା କହିଲେ, ଗାଭୀ ବତ୍ସ୍ୟ ମାନଙ୍କର କଥା କହିଲେ, ସମସ୍ତେ ଗୋଟେ ଗୋଟେ କଥା, କିନ୍ତୁ ତାଙ୍କର ଗୋଟିଏ କଥାକୁ ସବୁବେଳେ ଧ୍ୟାନ ଦେବାକୁ ପଡିବ, ସେ କାହାକୁ ଈର୍ଷା, ସେଇଟା ତାଙ୍କର ବଡ ଜିନିଷ ଥିଲା। ଭକ୍ତ ଆମେ ଭଗବାନଙ୍କର ଭକ୍ତ ଯୋଉ ତିଳକ ଲଗାଉଛେ, ଭକ୍ତ ବୋଲି ନିଜକୁ ପ୍ରତିପାଦିତ କରୁଛେ, ଇଏ ଗୋଟେ ବହୁତ ବଡ଼ ଅମୂଲ୍ୟ ସ୍ଥିତି। କାହିଁକି ଏ ଜଗତକୁ ଯିଏ କଣ୍ଟ୍ରୋଲ କରୁଛନ୍ତି, ଜଗତକୁ ଯିଏ କ'ଣ କରୁଛନ୍ତି, ନିୟନ୍ତ୍ରଣାଧୀନ ଜଗତ ଯାହାର ନିୟନ୍ତ୍ରଣରେ ଅଛନ୍ତି, ଯିଏ ନିୟନ୍ତ୍ରଣାଧୀନ ସବୁ ଜୀବ, ତାଙ୍କୁ ଆମେ ପ୍ରାପ୍ତ ହେବା, ତାଙ୍କୁ ଆମେ କଣ୍ଟ୍ରୋଲ କରିବା, ଆଉ କେତେ ଅପ୍ରାକୃତ ଗୁଣର ଅଧିକାରୀ ସବୁ ହେବାକୁ ପଡିବ। ଜୀବର ଗୋଟେ ସ୍ୱାଭାବିକ ସମ୍ପର୍କ ରହିଲା, ସ୍ୱାଭାବିକ ତାର ଦେହ ଦେହ ଗୁଣ ରହିଲା ମାତ୍ସର୍ଯ୍ୟ, ଈର୍ଷା, ଏଇଟା। ତେଣୁ ଭଗବାନଙ୍କର ଗୁରୁକୃଷ୍ଣଙ୍କର କୃପା ପ୍ରାପ୍ତ ନହେଲେ ତାଙ୍କର ସେବା, ତାଙ୍କର କୃପା, ରାମପ୍ରଭୁଙ୍କର କୃପା, ମହାପ୍ରଭୁଙ୍କର କୃପା, ଯଦି ଆମେ ପ୍ରାପ୍ତ ଆଚାର୍ଯ୍ୟମାନଙ୍କର କୃପା ପ୍ରାପ୍ତ ନହେଲେ ଏସବୁ ଅପ୍ରାକୃତ ଗୁଣ ଉଦିତ ହେବେ। ଅପ୍ରାକୃତ ଗୁଣଟା ଉଦିତ ନହେଲେ ଯାହାର ଯେଉଁ ଗୁଣ ତାକୁ ସେଇ ଗୁଣ ଦ୍ୱାରା ଆକର୍ଷଣ କରିବ ନା, ଆଉ କ'ଣ ବୁଝିପାରୁଛ, ଯାହାର ଯେଉଁ ଗୁଣଟା ତାକୁ ସେ, ଜଣେ ସଙ୍ଗୀତଜ୍ଞ, ଯିଏ ସଙ୍ଗୀତଜ୍ଞ ତାଙ୍କୁ ତୁମେ ଆକର୍ଷଣ କରିବାକୁ ଗଲେ ତୁମେ କ'ଣ ସେଠି କହିବ, ସେଠି ତୁମେ ଆକ୍ସନ୍ କରିବ, ସେ ଆକ୍ସନ୍ ଭଲ ପାଏନି, ସେ ଗୀତଟାକୁ ଭଲ ପାଏ। ଜଣେ ସଙ୍ଗୀତଜ୍ଞ ସେ ସଙ୍ଗୀତଟାକୁ ଭଲ ପାଉଛି, ତୁମେ ତାକୁ ଆକର୍ଷଣ କରିବାକୁ ହେଲେ ତାଙ୍କୁ ସଙ୍ଗୀତ ଗାଇବାକୁ ପଡିବ। ଯେ ନୃତ୍ୟ ପ୍ରିୟ ତାଙ୍କୁ ତୁମେ ଆକର୍ଷଣ କରିବାକୁ ହେଲେ ନୃତ୍ୟ, ଯାହାର ଯେଉଁ ଗୁଣ ତାଙ୍କୁ ଆକର୍ଷଣ କରିବାକୁ ହେଲେ ତୁମକୁ ସେଇ ଗୁଣର ଅଧିକାରୀ ହେବାକୁ ପଡିବ। ଆଚ୍ଛା, କୃଷ୍ଣଙ୍କର କେଉଁ ଗୁଣଟା ନାହିଁ ଯେ, ସବୁ ଗୁଣର ଆଗାର, ତେଣୁ କୃଷ୍ଣଙ୍କୁ ଆମେ କୌଣସି ଗୁଣ ଦ୍ୱାରା ଆକର୍ଷଣ କରିପାରିବେ, ଯଦି ଗୋଟେ ଗୁଣ ଦ୍ୱାରା ତୁମେ କୃଷ୍ଣଙ୍କୁ ଆକର୍ଷଣ କରିପାରିବ, ସେ କୃଷ୍ଣ ଆକର୍ଷଣ ତ ନାହିଁ, କୃଷ୍ଣ ନିଜେ ଆକର୍ଷିତ ହେଇଯିବେ। କେଉଁ ଗୁଣ, ଏଇଟା ହେଉଛି ସବୁଠୁ ବଡ଼ ବୈଷ୍ଣବୀୟ ଗୁଣ, ଏଇଟା ହେଉଛି ସରଳତା। ତାର ଗୋଟେ ସରଳ ହେଇଗଲା, ତା ଅନ୍ତରରେ କିଛି ଆଉ ନାହିଁ, ସରଳ ମାନେ ସେ ତାର ଯେତେ ପ୍ରକାର ଗୁଣ ସବୁ ତା ଦେହରେ ରହିଲା, ଗୁଣକୁ ସବୁ ପୃଥକ ପୃଥକ କରି ରଖ। ଭଲ ଭଲ ଗୁଣ କ'ଣ କହିଲ, ପାଞ୍ଚଟା ଗୋଟେ ଭଲ ଗୁଣ କୁହ, କ'ଣ, ଦୈନ୍ୟ, ସତ୍ୟ, ଦୟା, କ୍ଷମା, ଧୈର୍ଯ୍ୟ, ତୁମେ ଯେତେ ଗୁଣ ସବୁ କହିବ, ମିତଭାଗ ସରି ମଧୁରଭାଷୀ, ଯେତେ ଗୁଣ କହିବ ସବୁ ଗୁଣ ଗୋଟେ ଜିନିଷରେ ଅଛି, ସବୁ ଗୁଣଟା ଗୋଟିଏ ଜିନିଷରେ ଅଛି, ଯଦି ସେଇଟା ନାହିଁ ବି ସେଇଟାକୁ ସେ ପୂରଣ କରିଦେବ। କ'ଣ ବୁଝିପାରୁଛ କି ନାହିଁ, ଜଣେ ସରଳ, ତା ପାଖରେ ଅଲଗା କିଛି ଗୁଣ ନଥିଲେ ବି ସେଇ ସରଳ ଗୁଣଟା ସବୁ ଗୁଣକୁ ପୂରଣ କରିଦେବ। ସେ କେମିତି, ସେ ଭୁଲ କହିଦେଲା, ସେ ସରଳ ଲୋକଟା ଭୁଲ କହିଦେଉଛି, ଭୁଲ କହିଦେଲା ପରେ ତା ଭୁଲଟା କି ଧରିବେନି, ଧରିବେ, ହେ ସରଳ ଲୋକଟା କହି କ'ଣ କହିଦେଲା କହିଦେଲା, କାହିଁ ଧରୁଛ, ଦୋଷ ଥିଲେ ବି କ୍ଷମା କରିଦେବେ। ପୋଲିସ ଦେଖୁ ନା, ପୋଲିସ ତାକୁ ପଚାରିଦେବ, ଭଲ ମନ୍ଦ କରିଦେବ, ଏଇ ତୁ କାହିଁକି କାହିଁକି ରାଣୀ ସାଇଡ଼ରେ ଗାଡ଼ି ଚଲାଉଥିଲୁ କାହିଁକି, ଆଜ୍ଞା ମୁଁ ଜାଣିପାରିଲିନି, ଆଜ୍ଞା ଚଲେଇଦେଲି, ଆଜ୍ଞା ଯାହା କରିବେ କରିବେ, ମାରିଲେ ମାରି ଇଏ କରିବେ, ଆଉ କ'ଣ କରିବା, ପୋଲିସ ଜାଣିଦେବ କଥାରୁ, କାରଣ ପୋଲିସ ଟ୍ରେନିଂ ପାଇଛି ନା, କିଏ ସରଳ କିଏ ଚୋର, ପୋଲିସ ମାନେ ସବୁ ଟ୍ରେନିଂ ଦିଆଯାଏ, ତାଙ୍କ କଥାରୁ ଧରିଦେବେ, ରେଟ୍ ଆଉଟ୍ ରେଟ୍, ପୋଲିସ ମାନେ ସବୁ ଜାଣିଛି, ତାଙ୍କ ଟ୍ରେନିଂ। ହଁ, ପୋଲିସଙ୍କର କାମ ହେଲେ ସେ କେଉଁଟା କ୍ରସ୍ କ୍ୱେଶ୍ଚିନ୍ ପଚାରିବେ, ଯେଉଁଟା ଯେଉଁଥିରେ ତୁମ ରାଗ, ତ ରାଗ ଲାଗିବ ତୁମେ କଥାଟା କହିବା ପାଇଁ ବାଧ୍ୟ ହେବ, ସେ କ୍ରସ୍ କ୍ୱେଶ୍ଚିନ୍ ସବୁ ପଚାରିବେ, କ୍ରସ୍ କ୍ୱେଶ୍ଚିନ୍ ମାନେ କ'ଣ, ଓଲଟା ପ୍ରଶ୍ନ ପଚାରିବେ। ସରଳ ଲୋକକୁ ଯେତେ ଓଲଟା ପ୍ରଶ୍ନ ପଚାରିଲେ ସେ କ'ଣ କହିବ, ଇଏ ଯେତେ ଓଲଟା କରୁଥିବ ଇଏ ସରଳ, ସେଠି ପୋଲିସ ଜାଣିଦେବ, ଏଇ ତୁ ପଳା ପଳା, ତତେ ନେଇ ଆସିଥିଲି ବାନ୍ଧିକି, ତୋର କିଛି ଦୋଷ ନାହିଁ, ପଳା, ମାନେ ତାର ଯେତେ ଦୋଷ ଥିଲା ସବୁ ଗୋଟେ ଗୁଣରେ ଚାଲିଗଲା। ଅପ୍ରାକୃତ ଗୁଣ ଯେଉଁ ରହିଛି, ସେ ଭକ୍ତ ଠାକୁ ଲେଖିଲେନି, ଭଜ ବ୍ରଜ ବନେ ରାଧାକୃଷ୍ଣ ଚରଣାରବିନ୍ଦ, ସିନା ସେଥିରେ ସରଳ ତ ଭଜରେ ଭଜରେ ମନ, ନାଇଁ ନାଇଁ ଭଜରେ ଭଜରେ ମନ ତୁମେ ଅତି ଦୁଷ୍ଟ, ସେ ସେଇ ଭଜନରେ ଅଛି, ସରଳ ତ ହଲ ନାରୀ, ସରଳ ଯେତେବେଳେ ତୁମର ସରଳତା ରହିଲାନି, ଆଉ ତ ଅପ୍ରାକୃତ ଗୁଣ କିଛି ଆସିବନି। ଆଉ ସରଳ ମାନେ କ'ଣ, ସାଧୁ ଗୁରୁ ଶାସ୍ତ୍ର ଉପରେ ଅତୁଟ ବିଶ୍ୱାସ ହେଉଛି ସରଳତା, ସରଳତାରେ ଗୁରୁଦେବୀ ସଂଜ୍ଞା ଦେଉଛନ୍ତି, ସାଧୁ ଉପରେ, ଗୁରୁଦେବଙ୍କ ଉପରେ, ହରି ଗୁରୁ ବୈଷ୍ଣବଙ୍କର ଶାସ୍ତ୍ର ଉପରେ, ଶାସ୍ତ୍ର ଉପରେ ଅତୁଟ ବିଶ୍ୱାସ ହେଉଛି ସରଳତା। ତୋର ତ ବିଶ୍ୱାସ ନାହିଁ ଭାଗବତ କ'ଣ କହୁଛନ୍ତି, ଗୁରୁଙ୍କ ଉପରେ ବିଶ୍ୱାସ ନାହିଁ, ପରମ୍ପରା ଉପରେ ବିଶ୍ୱାସ ନାହିଁ, ଆଉ ସରଳତା ହେଇପାରିବ, ଏଇଟା ଶାସ୍ତ୍ରୀୟ ଶାସ୍ତ୍ରୀୟ ଶ୍ରଦ୍ଧା, ଶାସ୍ତ୍ରୀୟ ଶ୍ରଦ୍ଧା ସ୍ତରଟା ହେଉଛି ସରଳତା ସ୍ତର, ତା ଶାସ୍ତ୍ର ଉପରେ ବିଶ୍ୱାସ ହେଲେ ସେ ସବୁ ଜିନିଷ ସରଳରେ ଗ୍ରହଣ କରିବ, ତା ମୁଣ୍ଡରେ ଆଉ ଏତେ କମ୍ପ୍ଲିକେସି ଜିନିଷଟା ପଶିବନି, ଆଉ ଏତେ କୁଟ କାପଟଟା କ'ଣ, ଛନ୍ଦ କୁଟ କାପଟ, ତେଜ କୁଟ କାପଟ, ଲୁଟ ଯମୁନା ତଟ, ତୁମେ କ'ଣ ଭଗବାନଙ୍କ ପାଖରେ ଚରଣ କମଳରେ, ତୁମ ଭିତରେ ସବୁ କୁଟ କାପଟ ଗୁଡ଼ା ରହିଛି, ସବୁ କଥା ଗୁଡ଼ା ଏପଟ ସେପଟ ଏମିତି ସେମିତି ଦିଗରେ ନଉଛ, ତୁମର ଆଉ ଅପ୍ରାକୃତ ଗୁଣରୁ ଉଦୟ କିଛି ହେଇପାରିବ ନାହିଁ। କୃଷ୍ଣ ସେଥିରେ ଆକର୍ଷିତ ହେଇଯାଆନ୍ତି। ସେଥିରେ ବ୍ରାହ୍ମଣଙ୍କୁ ଭଗବାନ କାହିଁ ଭଲ ପାଆନ୍ତି? ବ୍ରାହ୍ମଣଙ୍କର ଯୋଉ ଗୋଟେ ଗୁଣ ରହିଲା ତା ଭିତରେ ସରଳତା ଗୋଟେ ଗୁଣ ରହିଛି, କ'ଣ? ଆର୍ଯ୍ୟବମ୍, ଆର୍ଯ୍ୟବମ୍ ନାହିଁ ସେ ଗୁଣ, ସମଦମ ତପ ଶୌଚମ କ୍ଷାନ୍ତି ଆର୍ଯ୍ୟମ ମିଳିବ। ଆଚ୍ଛା ତୁମେ ଗୁଣ ମିଳେଇଲ ଦେଖିବା, ସମ ଦମ ତପ ଶୌଚ କ୍ଷାନ୍ତି ଏତେ ଗୁଣ ରହିଲା ପରେ ଆର୍ଯ୍ୟବମ୍, ତାପରେ ସମଦମ ଜ୍ଞାନ ବିଜ୍ଞାନ ଆସ୍ତିକମ ବ୍ରହ୍ମ କର୍ମ ସ୍ୱଭାବ, ତା ଭିତରେ ଏଇଟା ଗୋଟେ ରହିଲା ଆର୍ଯ୍ୟବମ୍ ସରଳତା, ତାର ବିଶ୍ୱାସ। ସରଳ ଲୋକଟା କ'ଣ କରେ? ସରଳର ଗୋଟେ ଲୋକ ଜିନିଷ ହେଲେ ସମସ୍ତଙ୍କୁ ବିଶ୍ୱାସ କରିବ। ସରଳଟା ବା ସରଳଟା ମାନେ କ'ଣ? ସରଳ ରେଖାଟା କାଟିଛ ନା ନାହିଁ? ସରଳ ରେଖା ଯୋଉ କ'ଣ କୁହନ୍ତି, ଗୋଟେ ସରଳ ରେଖା ଅଙ୍କନ କର, ସରଳ ରେଖା କ'ଣ କେମିତି ସିଧା, ଆଉ ସିଧାଟା ଗଲା ତାର ତ ବଙ୍କା ନାହିଁ, ଆଉ ତା ବୁଦ୍ଧିଟା ସିଧା, ଆଉ ତା ବୁଦ୍ଧିଟା ସିଧା ଜିଜା କହିଥିଲା ସେଟା କ'ଣ କରିବ ସିଏ ଗ୍ରହ ବିଶ୍ୱାସ କରନ। ହଁ ଏଇଟା କହୁଛି ତ ସରଳ ବିଶ୍ୱାସ, ଲୋକ ଠକିବ ବହୁତ ଥର, ତାକୁ ଲୋକ ଠକେଇଦେବ ତାର କିଛି କ୍ଷତି ହେବନି, ତାର କିଛି କ୍ଷତି ହେବନି। ତୁମେ ବିଶ୍ୱାସ କରୁଛ ତୁମ ମଣିଷଟା ଗୋଟେ ସରଳ ରେଖାରେ ତୁମେ ଯାଉଛ, ଆଉ ସିଏ କୁଟ କାପଟରେ କହୁଛି, ତୁମେ କାହିଁ ବୁଝିବ ଏତେ କଥା, ତୁମେ କାହିଁ ବୁଝିବ? ସେ ତାର ଏତେ ଷଣ୍ଡ କପଟ ରଖିକି କହୁଛି, ସେ କହିଦେଲା ଆମେ ବିଶ୍ୱାସ କରିବୁ, ହଁ ଏଇଟା ହେଇଥିବ। ଆଉ କହୁଛି ଜଣେ ଭକ୍ତ ଆଉ ଜଣେ ପ୍ରଭୁ କହୁଛନ୍ତି, ଆଉ ଜଣେ ମଣିଷଟା କହୁଛି, ଆଉ କ'ଣ ବିଶ୍ୱାସ କରିବେ? କାରଣ ତୁମର ବୁଦ୍ଧିଟା ବା ସରଳ ହେଇଯାଇଛି, ତୁମେ ସବୁ କଥାଟାକୁ ସରଳ ବିଶ୍ୱାସ, ଯାହା ବୁଦ୍ଧିରେ ଜଟିଳ ତାକୁ ସରଳ କଥାଟା କୁହ ବି ସେ ତାକୁ ଜଟିଳ କରିଦେବ, ତା ବୁଦ୍ଧିରେ ସରଳ ନୁହେଁ ନା। ଭଗବାନଙ୍କର ଭକ୍ତ ପାଇଁ ଏଇଟା ଗୋଟେ ବହୁତ ଅପ୍ରା ମାନେ କ'ଣ କୁହାଯିବ, ଏଇଟା ପ୍ରଚୁର ପୂର୍ବର ସଂସ୍କାର ଆଉ ସାଧୁଗୁରୁଙ୍କର କୃପା। ହେଲେ ତୁ ଏଇଟା ଅନ୍ତର ଜିନିଷଟା, ତୁମେ ବାହାର ଜିନିଷଟା କ'ଣ କହିବ? ତୁମକୁ ମୁଁ କହିବି ତୁମେ ସରଳ ହୁଅ, ହବ କି? ହଁ ମୁଣ୍ଡରେ ତୁମ ମୁଣ୍ଡରୁ ତ ଗୋଟେ କୋଉଟା କ'ଣ ଆସିକି ପହଞ୍ଚୁଛି, ଯେକୌଣସି କଥା କହିଲେ ମୁଣ୍ଡରୁ ଗୋଟେ ଆସି କ'ଣ ପହଞ୍ଚି ଯାଉଛି, ତୁମେ ଏଇଟା କେମିତି ସରଳ ହବ? କ'ଣ ବୁଝିପାରୁଛୁ କି ନାହିଁ? ମୁଁ ତୁମକୁ କହିବି ତୁମେ ସରଳ ହୁଅ, ଯେ ସରଳ ହବ ଯେ ସରଳ ହୁଅ କେମିତି କହିବି କେମିତି, ତୁମେ ତ ଆସିଯାଉଛି କିନ୍ତୁ ମିଛଟାକୁ ଆମେ କହିବା ତୁ ସତ କଥା କହ, ମିଛୁଆ ସତ କଥା କହିବ ତାହେଲେ ସେଟା କ'ଣ ପ୍ରଦୀପ? ମିଛୁଆ ଯଦି ସତ କଥା କହିବ ସେଟା କୋଉ କଥା? ଆରେ ମିଛ କଥା ବା, ସେ କହିବ ଆଜ୍ଞା ମୁଁ ସତ କଥା କହୁଛି, ସେଟା ମିଛ? ଆରେ ତା ଭିତର ମିଛଟା ଅଛି, ସେ କହିବ ଆଜ୍ଞା ମୁଁ ସତ କଥା କହୁଛି, ମୁଁ ଏଟା କରିନି, ମାନେ ସତ କଥା କହୁଛି ମାନେ ସେଟା ମିଛ କଥା, ତାପରେ ସେଟା ସତ କଥା, ଆରେ ତା ଭିତରେ ସେଟା ଅଛି। ମୁଁ ତୁମକୁ କହିବି ସରଳ ହବ କି ସରଳ ହବ, ତୁ ହେଇପାରିବନି, ତୁମ ବୁଦ୍ଧିଟା ତ ସେମିତି ଆସୁନି, ତୁମେ କ'ଣ ଜବରଦସ୍ତି ହେଇଯିବ ନା କ'ଣ? ଗୋଟେ ଛୁଆଟାକୁ ଆମେ କହିବା ତୁ ଜଟିଳ ହବ, ସେ ଜଟିଳ ହେଇପାରିବ କାହିଁକି? ତା ବୁଦ୍ଧିଟା ବା ସରଳ, ତାହେଲେ ବୁଦ୍ଧିଟାକୁ କିଏ କଣ୍ଟ୍ରୋଲ କରିବ? ବର୍ତ୍ତମାନ ପ୍ରଶ୍ନ ଆସିବ, ଆମେ ହଜାରେ ଶୁଣୁଛେ ତୁମେ ସରଳ ହୁଅ ସରଳ ହୁଅ, ବିଶ୍ୱାସ କର ବିଶ୍ୱାସ, ଆରେ ବିଶ୍ୱାସଟା କେମିତି କେମିତି କ'ଣ କ'ଣ ଗୋଟେ କେଉଁଠି ଗଛର ପଳେଇ ଯେ ମୁଁ ବିଶ୍ୱାସ କରୁନି, ମୋତେ ବିଶ୍ୱାସ ଆସୁନି, ମୁଁ କରିବି କ'ଣ? କ'ଣ କରିବ? ମୁଁ ଗୋଟେ ବିଶ୍ୱାସ ଆସୁନି, ଗୋଟେ ସରଳତା ଆସୁନି, କରିବ କ'ଣ? ଆଉ ଉପାୟ ଅଛି ନା କହୁନ ଦେଖିବା କ'ଣ କଲେ ତୁମର ବିଶ୍ୱାସ ଆସିବ? ଆରେ ତା ଭିତର କ'ଣ ଗୁଡ଼ାକ ତୁମେ ତାକୁ କ'ଣ ତାକୁ ଟେକି ଟେକି କେଉଁଠୁ ନେଇ ଆସିବ ନା ନା କେଉଁଠୁ ପାଠ ପଢ଼ିଲେ କେଉଁ ପାଠ ଗୋଟେ କୋର୍ସ ଅଛି କୁହ, ଏଇଟା ପଢ଼ିଲେ ସରଳ ହବ, କେଉଁଠି ଅଛି କିରେ ଅଛି କେଉଁଠି ପାଠ? ଏଇଟା ପଢ଼, ଏଇ ପାଠଟା ପଢ଼ିଲେ ତୁମେ ସରଳ ହେଇଯିବ, ତୁମେ ଯାହା ପଢ଼ୁ ଏଇଟା ଜଟିଳ, ତୁ ଭାଗବତ ଗୀତା ପଢ଼ିଲେ ତୁମେ ଜଟିଳ ଲାଗୁଛି, ସେଟା ଜଟିଳ କ'ଣ କୃଷ୍ଣ ଏଠି ଏମିତି କହିଲେ ହେଠି ଗୋଟେ ଏମିତି କହିଲେ, ତା ବୁଦ୍ଧିରେ ଜଟିଳ ନା, ଯାହା ପଢ଼ି ତୁମକୁ ଜଟିଳ ଲାଗିବ, ପ୍ରାକୃତ ମନ ବୁଦ୍ଧିଟା ଜଟିଳ ହେଇକି ରହିଛି ନା, କରିବ କ'ଣ? ତାକୁ ଗୋଟେ ଜୀବଟା କରିପାରିବ କ'ଣ? ଗୋଟେ ଜୀବଟା କେବଳ ଏତିକି କରିପାରିବ, ଗୋଟେ ଜୀବ କେବଳ ଭଗବାନଙ୍କୁ ଖାଲି ପ୍ରାର୍ଥନା କରିବ, ପ୍ରଭୁ କେବଳ ଆଉ ଯେତିକି ପାରିଲା ତାର ଯାହା ସାମର୍ଥ୍ୟ ଅଛି ସେବା କରିବ ଆଉ ନାମ କରିବ, ଏଇଟା ଏହା ଦ୍ୱାରା ସେ ଯଦି କେବେ ଜିତିପାରିବ, କେବେ ଯଦି ଭଗବାନଙ୍କ ପାଖରୁ କିଛି ଗୋଟେ ଅନୁଭବ ବା ଗୋଟେ ନିଜ ଜୀବନର ସ୍ଥିତି ବା ନିଜର ସ୍ଥିତିକୁ ବା ଭକ୍ତିର କିଛି ସେ ଯେଉଁ ହୃଦୟଙ୍ଗମ କରିପାରିବ, ଭକ୍ତି ଗୋଟେ ସାଗର ଭଳି, ତା ଦେହରେ କିଛି ଯାହା ଅନୁଭବ କରିବ ସେଇଟା କେବଳ ଯାହା କୃଷ୍ଣ ଗୁରୁ କୃଷ୍ଣ ଶୁଣିକି ତୁମକୁ କିଛି ଦେବେ, ନହେଲେ ତୁମେ ଦେଖ ନା ତୁମେ ଗୋଟେ କଥା କୁହ ତୁମ ବୁଦ୍ଧିରେ ଆଉ ଗୋଟେ କଥା ପଶିଯାଉଛି, ତା କ'ଣ କଥା କ'ଣ କହିବେ ଭାଇ ଏଇଟା କଲୁ ତା ମୁଣ୍ଡରେ ନା ଏଇଟା ତ ଠିକ ହବନି, ଆସିବ ଯିବ ସାଙ୍ଗେ ସାଙ୍ଗେ। ସରଳ ଗୋଟେ ଯେଉଁ ଜିନିଷଟା ରହିଛି ଏସବୁ ଭଗବାନଙ୍କର ଏସବୁ ଦତ୍ତ ଗୁଣ ଅପ୍ରାକୃତ ଗୁଣ ନା, ଆଉ କୃଷ୍ଣଙ୍କର ଅକିଞ୍ଚନ ଭକ୍ତି କଲେ ଏସବୁ ଗୁଣ ଆସିବ, ସେଥିରେ ଏଇ ଯେଉଁ ଈର୍ଷା ଆଶ୍ଚର୍ଯ୍ୟ ଦ୍ୱେଷ ରାଗ ଦ୍ୱେଷ ଏଗୁଡ଼ାକ ସେଥିରେ ସ୍ଥାନ ନାହିଁ, ସେଠି କେବଳ କୃଷ୍ଣ ଆଉ କୃଷ୍ଣ ଯାହା ପ୍ରଥମେ ଆମେ କହୁଥିଲେ ବିଷ୍ଣୁ ଆଉ ବୈଷ୍ଣବ ଅପ୍ରାକୃତ ବସ୍ତୁର ସହିତ ସମ୍ପର୍କ, ଆଉ ଦୋଷ ଗୁଣ ଗୁଡ଼ାକ ଦେଖିବା ପାଇଁ ଆଉ ଇଚ୍ଛା ହୁଏନି, ସେତେବେଳେ ଅନ୍ୟର ଦୋଷ ଗୁଣଟା କାହିଁ ଦେଖାହଉଛି? ମଦୁଆକାର ଦୋଷ ଦେଖୁଛି, তার পিতা তার রস মিলা সে তার কি খাইলা কি মলা নিজ স্ত্রী মলানি তার রস তা আমি গোটে জীবনের রস মিলুনি বলে অন্যের দোষ দেখুছে কি ভুল কলা কি ঠিক কলা। আচ্ছা অন্যের ভুল ঠিক দেখলা দ্বারা আমার কোন লাভ হচ্ছে? কেবল মন সন্তোষ হচ্ছে মু তাঠার বড়। প্রকৃত জগতের ভগবান এমতি বুদ্ধিটা দিয়েছেন গোটে জীবক, সে কোণ এসব বুঝিপার কিছু কিছু বুঝিপার এ রস এসব জিনিস কিছু বুঝিপার সে কিছু বুঝিপার তার ভিতর তো মন বুদ্ধি তার তো সেইভাবে প্রাকৃত হয়ে রয়েছে, সে চেষ্টা করবে সেগুলো জিনিস করা কোণ কথা গুড়া আসলে ভালো পয়েন্ট আছে। হ্যাঁ হ্যাঁ অন্যের দোষ দেখবা অন্যের দোষ গুণ আমি দেখুছি কিন্তু আমি গোটে রস পাওনি বলল ভক্তির রস যে মিলিয সে কাহ অন্যায় ইচ্ছা হবেন যেটি সে বৃত্তি আছে সেটি ছাড় দিয়ে পড়া ইচ্ছা হব সেটা মানে মানে বিরক্তির নুহে দোষ যদি আমার রস মিলেনি আমি যেটি যা সেটি দোষ দেখবা এই জায়গাটা খারাপ পুঁ যা সেটি পঞ্চব সেটি অছি কোটি সে ভক্তি ভক্তি সে কে না নির্জনতা বলে কোণ সেটা স্থান না তোমাকে নির্জনতা বলে গোটে স্থান না দোষ শূন্য বলে গোটে স্থান না কী না সবুটা তোমার মুন্ড মুন্ড ভিতরে অছি না তুমি ভাবছো নির্জন তুমি সেটি পঞ্চলা বেড়ে তোমার মুন্ড তোমাকে সঙ্গ দিয়ে দেব যেটা রকিছি মন ভিতরে যে ভাবনাটা সেটা আসলে সেটি 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 বসিব সেটি সব সমস্ত সঙ্গ পাই অন্যের গোটে দোষ দেখবা অন্যের এটা কাই আমি যা সব গুণ হচ্ছে আমার গোটে কিছু রস আস্বাদন হোনি রস যেটা আস্বাদন হব কৃষ্ণ জনে কৃষ্ণ ভক্তি রস আস্বাদন করিব সে চাইবে এসব দূরে রয়ে দূরে রয়ে আর প্রচেষ্টা করা পড়ে কেমি দূরে তাকে গুরুকৃষ্ণ সেমি সুরক্ষা দিয়ে দেবে কারণ সে চাহিদ না রসর রস সম্পর্কিত হয়েকি রহা তাকে দূরে রাখবে মানে তার ব্যাঘাত হবে না সবুজ ব্যাঘাত হব তুমি যদি সবুজ বিক্ষোভ কথা গুলা শুনবে কোণ হব তোম মন সবুজ তোমার বিরোধী কথা শুনবে শুনলে কোণ হব তোমার তোমার ক্ষোভ আসবে ক্ষোভ আসলে নাম করে সেই চিন্তা গুলা আসবে কি কোণ কলা কি কোণ না কোটি কোণ হচ্ছে এগুলা সব বেশি ভজন সহায়ক নয় কনিষ্ঠ অধিকারী স্তরের এগুলা হুয়ে কী না যেহেতু গোটে স্বাদ মিলল কি কোটি কোণ করেদেলা এটা শুনেদেলে মনটা খুশি তা অপেক্ষা মু ভালো তা অপেক্ষা আমি ভালো নুহতি মন আমাকে গোটে কোণ করছি ঠকাই দেছি সমস্ত সেমি জগৎ এমনি ঠকাই মনে রাখিছি সে কুছি মু তা অপেক্ষা ভালো ইয়ে কুছি মু তা অপেক্ষা সে অধিকা খাওছি মু কম খাওছি সে কুছি মু অধিকা শুছি মু কম শুছি সে কুছি সে অধিকা জপ করছি মু কম তাঠু মু অধিকা জপ করছি তাঠু মু অধিকা সেবা করছি সবুলে বর্ণ অন্য গোটে যে গুণরে হলে সে মানুষ বঞ্চিক রয়েছে কম বুঝি পড়ছে কি না বঞ্চিছি গোটে মানুষ কেমতি আর নিজকে বড় বলে ভাবিছি বলে বঞ্চি রয়েছে যদি সে ছোট বলে কেদেব সে মরিযাব সাংসে আর মায়া এমনি করছে বসি তুমি দেখো চিন্তা করো না বসিকি মায়া এমনি করছি পুরা জগতটা চলে যেমনি গোটে ভুল ধারণার কাহ কে বুঝিপারিবেনি কিছু ধরিপারিবেনি তুমি মু কেমতি বঞ্চিছি তুমি দেখো আমি যা করছি সেটা মনে কই দেছি তুই যা করছ কেমতি করু না সেটার গোটে ভিতরে ইন্সপিরেসন আসছে যা যার হলে গোটে কার হল কাহার গোটে দোষটা দেখি দিয়ে নিজের অন্যের দোষটা দেখি দেলা মানে নিজ মনে গোটে সপোর্ট পাইছি কিন্তু এইটা কাই হচ্ছে না আমি যেহেতু রস মিলুনি এটা কিন্তু সাধক অবস্থার এটা হুয়ে সাধক অবস্থার এটা হুয়ে কিন্তু এটা আমার প্রকৃত স্থিতি নুহে কাই এমনি দোষ দেখি 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 আমি যাবি না কিন্তু যেত চিন্তা করা মো অন্যের দোষ দেখি দেখি নিজকে বড় বলে ভাবুলি কিন্তু বর্তমান মো পাখে অছি কোণ আমার হৃদয়ের কোণ রয়েছে কেউ রস মিলুছে না সেবা সুখ মিলা না নাম সুখ মিলা না গুরু সেবা সুখ মিলা না ভগবত সেবা সুখ মিলা মতো কেউ সেবা মতো কোনটা সুখ মিলছে তুমি গোটে সুখ নহলে চলবে কেমনি কিন্তু এই ইতর চিন্তা গুলা যেত সব আমি বহু দূরক পলাই যা এই নিজকে বড় বলে ভাবিকি আর পছু কত চাইবা বড় বয়স হয়ে যাব সেতবে তুমি গোটে সুখ সেবা সুখ মিল ন কি নাম সুখ মিল ন কি শ্রদ্ধা সুখ গোটে সুখ দরকার না যাবার সেটা আমি মনর প্রতারণার যা উচিত নয় অপ্রাকৃত গুণর অধিকারী হওয়া ঘরে যেমন গোপী মানে সব বর্ণনা করছেন এই গোটে কথার মুন্ডকে আসলে যে দেখ তাঁর ঈর্ষা কেতবে নাই হরিণ মানে কোণ করছেন এ কৃষ্ণ সার মৃগ এমানে ধন্য এমানে পতি সহ যাচ্ছেন সে কৃষ্ণ কোণ ঈর্ষা করছেন গাভী আর বৎস কোণ ঈর্ষা কলে স্বর্গর দেবাঙ্গার মানুষ কোণ ঈর্ষা কলে কিন্তু নিজের নিজকে হীন মনে করি তাঁকু প্রশংসা করছেন ইয়ে হচ্ছে বৈকুণ্ঠর এনভাইরনমেন্ট বৈকুণ্ঠর বাতাবরণ সে অপ্রাকৃত জিনিস না ଏଇଟା କ'ଣ, କେବଳ ଯଦି ଗୁରୁକୃଷ୍ଣ କୌଣସି ଜୀବକୁ ଏଭଳି ତାର ସ୍ୱାର୍ଥବିହୀନ ସେବା ଆଉ କାତର ପ୍ରାର୍ଥନାରେ ତାକୁ ଯଦି ଗ୍ରହଣ କରିନେଲେ ତ ତା ଅନ୍ତରରେ ଏଇ ଭାବନା ଗୁଡ଼ା ଉଦୟ ହେବ, ନହେଲେ ଆମେ ତ ଗୋଟେ ପ୍ରଥମ ବିଚାର ଗୋଟେ ଆସିପାରୁନି ଗୋଟେ ଜୀବ ଅନ୍ତରରେ ଭଗବାନ ଅଛନ୍ତି। ଆମର ଏତିକି ଆସିଲାଣି ଜ୍ଞାନ ଯେ ଫାଷ୍ଟ ଷ୍ଟେଜ୍ରେ ଅଟକି ଯାଇଯାଅ, ତୁମେ ଆଉ ଉପରକୁ କ'ଣଟା ଯିବା। ସବୁ ଜୀବ ମୋ ଭିତରେ ଭଗବାନ ଅଛନ୍ତି, ମୋ ଭିତରେ ଭଗବାନ ଅଛନ୍ତି, ମୁଁ ଯାହା ଚିନ୍ତା କରୁଛି ଭଗବାନ ଜାଣୁନାହାନ୍ତି, ମୋ ଭିତରେ ଭଗବାନ ଅଛନ୍ତି ନା। ମୁଁ ଯଦି ଖରାପ ଚିନ୍ତା କରୁଛି, ମୁଁ ଯଦି ଗୋଟେ କ'ଣ କାହାରେ ଅନିଷ୍ଟ ଚିନ୍ତା କରୁଛି, ମୁଁ ଯଦି କାହାକୁ ଘୃଣା କରୁଛି, ପ୍ରଭୁ କ'ଣ ଜାଣୁନାହାନ୍ତି, ତାହେଲେ ମୋତେ କେମିତି ଭଗବାନ ମୋତେ ହରିନାମର ଫଳ ଦେବେ। ଗୋଟେ ଭକ୍ତ କେବଳ ବସିକି ନିଜେ ଚିନ୍ତା କଲେ ସେ ମଣିଷ ହେଇଯିବ, ବହୁତ ଅନ୍ୟକୁ ଉପଦେଶ ଦେବା। ଏଇଟା ଏଇଟା ଗୁରୁଦେବଙ୍କ ଭାଷାରେ ଏଇଟା ପୋଥିଗତ ଜ୍ଞାନ, ତୁମେ ପଢ଼ୁଛ, ତୁମେ ମେମୋରୀ ପାୱାର ଅଛି, ତୁମେ ପଢ଼ୁଛ, ତୁମେ ଯୋଡ଼ି ଯୋଡ଼ି କହିଦେବ, ଏଇଟା ପୋଥିଗତ ଜ୍ଞାନ। ପୋଥିଗତ ଜ୍ଞାନ କାରଣ ତୁମର ବୁଦ୍ଧିଟାକୁ ଖର୍ଚ୍ଚ କର, ଯାହା ହେଲେ ତୁ କିଛି ଜ୍ଞାନ ପାଉଛ, ପୋଥିଗତ ଜ୍ଞାନ, କିନ୍ତୁ ଏଇଟା ସବୁଦିନ ତୁମକୁ ସାହାଯ୍ୟ କରିବନି। ତୁମେ ବସିକି ତୁମକୁ ଚିନ୍ତନ, ଏ ପୋଥିଗତ ଜ୍ଞାନ, ଯାହା ଶାସ୍ତ୍ର ଯେଉଁ ଶାସ୍ତ୍ରୀୟ ଜ୍ଞାନ ରହିଛି, ସେ ଶାସ୍ତ୍ର ତୁମକୁ କରୁଣା କରିବେ, ତାହେଲେ ସେ ତୁମକୁ ନିଜେ ରିଫ୍ଲେକ୍ଟ କରେ, ତୁମକୁ ପ୍ରତିଫଳିତ କରିଦେବେ। ଶାସ୍ତ୍ର କରୁଣା ନା, ଶାସ୍ତ୍ର କରୁଣା ଜଣେଇବେ, ଜଣେ ତୁମେ ବୁଝିପାରିବ ମୋର କାହିଁକି ବୁଝୁନି, ମୋ ମନ କୁଆଡ଼େ ଯାଉଛି, ମୁଁ କ'ଣ ହେଉଛି, ମୁଁ ସେଇଟା ନିଜେ ଜାଣିପାରିବ। ଶାସ୍ତ୍ର ହିଁ କରୁଣା, ଯଦି ଜଣେ ଚିନ୍ତା କରିକି ଦେଖିବ, ଆଚ୍ଛା ମୋ ଭିତରେ ଭଗବାନ ଅଛନ୍ତି ନା, ମୁଁ ଯାହା ଚିନ୍ତା କରୁଛି ଯାହା କରୁଛି ସବୁ ଭଗବାନ ପ୍ରଭୁ ଜାଣୁଛନ୍ତି, ତେଣୁ କାହାକୁ କାହାକୁ କହିବି, କାହାକୁ ତାଙ୍କ ଛଡ଼ା କାହାକୁ, ସେ କାହା କ'ଣ କରିବେ, ସେ ଭଗବାନ ଡାକିବ, ପ୍ରଭୁ ଆପଣ ତ ଜାଣୁଛନ୍ତି ମୁଁ କ'ଣ କରୁଛି, ମୋ ଭାବନା କେମିତି, ମୋ ଚେତନା ସ୍ତର କେଉଁଠି ରହୁଛି, ମୋତେ କିଏ ସାହାଯ୍ୟ କରିପାରେ ଆପଣଙ୍କ ଛଡ଼ା। ଜଣେ ଯେଉଁ ଭଗବାନଙ୍କୁ ଡାକିବ ବିକଳ ହେଇକି, ସେ କେମିତି ଡାକିବ, ଡାକିବା ଆମେ ଡାକିବା ନା, କାହା ଦ୍ୱାରା ଡାକିବା, ଆମ ମନ ଦ୍ୱାରା ଡାକିବା। ମନ କଥା ବୁଝିଲାଣି କି ମୋର ଭଗବାନଙ୍କୁ ଡାକିବା ଆବଶ୍ୟକ ରହିଛି, ମୁଁ ଜଣେ ଦୁଃଖୀ, ମୋ ପ୍ରଭୁ କେତେ ବୈଷ୍ଣବ ମାନେ କେତେ ଅପ୍ରାକୃତ ଗୁଣର ଅଧିକାରୀ, ଗୁରୁ କେତେ ଅପ୍ରାକୃତ ଗୁଣର ଅଧିକାରୀ, ମୁଁ କ'ଣ ମୋ କତିର ଅବସ୍ଥା ଅଛି, ମୁଁ କ'ଣ କରିପାରିବି, ମୁଁ ତ କୌଣସି ଜିନିଷରେ ମୋର ଗୋଟେ ଆଶ୍ରୟ ଆସୁନି। ଜଣେ ସିନା ନିଜ ମନକୁ ବୁଝେଇ ପାରିଲେ ସେ ଯାଇକି କୃଷ୍ଣ ଡାକିବ, ଆଉ ମନକୁ ଯା ମୁଁ ଆମେ ଯେଉଁ କଥା ଚାହୁଁଥିଲେ, କ'ଣ ମନ କ'ଣ କରୁଛି, ତ ଠକେ 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 ଟିକେ ତୁମକୁ ଚାଲିଛି, ଆଉ ସବୁବେଳେ ଅନ୍ୟର ଗୋଟେ ଦୋଷ ଦେଖି ଦେଇକି ନିଜକୁ କରିଦେଲା, ସେ ବଳରେ ମାଡ଼ି ମାଡ଼ିକି ତୁମେ କେତେ ବାଟେ ଯିବ, ପର ଦୋଷ ଦେଖିକି ନିଜର ମନଟାକୁ ଉଚ୍ଚା କରିକି ତୁମେ କେତେବେଳେ କେତେ ଦିନ ଯିବ, ମନକୁ କିଛି ରସ ମିଳୁନି ନା, ଏ ସବୁବେଳେ ନିଜକୁ ଦେଖିବାକୁ ପଡ଼ିବ। ତାହେଲେ ଆଚାର୍ଯ୍ୟ ମାନେ କ'ଣ କର, ନିଜକୁ ନିଜେ ଦେଖ, ନିଜର ଦୋଷ ଦର୍ଶନ କର ନିଜର, ସେତେବେଳେ ଭଜନଟା ଆରମ୍ଭ ହୁଏ। ଏ କଥା ଯେଉଁ ଶ୍ରବଣ କରାଯାଏ, କଥା ଶ୍ରବଣ କରିବା ଗୋଟେ ଆନନ୍ଦ ଜିନିଷ ନୁହେଁ, ବହୁତ କିଛି ଜାଣି ଶୁଣି କହିଦେବା ବା ଏଇଟା ଗୋଟେ ଆନନ୍ଦର ଜିନିଷ ନୁହେଁ, ଏଇଟା ଗୋଟେ ଅନୁଶୀଳନର ଜିନିଷ, କଥା ଅନୁଶୀଳନ କୁହାଯାଏ, କଥାଟା ଅନୁଶୀଳନ। ଆମ ଜୀବନରେ ଅନ୍ତଃକରଣରେ କ'ଣ କ'ଣ ଭୁଲ ରହୁଛି, ଏଥିରେ ବକ୍ତାର କେବଳ ଗୋଟେ ଲକ୍ଷଣ ନୁହେଁ ଯେ ବକ୍ତା କେବଳ ଅନ୍ୟକୁ ଗୋଟେ ପ୍ରେଜେଣ୍ଟ କରିବ ଯେ ମୁଁ ଏଇଟା ଏଇଟା ଜାଣିଛି, ଏଇଟା ଏଇଟା କହୁଛି, ଏ ଜ୍ଞାନ ଏଇଟା ଏଇଟା ଲକ୍ଷ୍ୟ ନୁହେଁ ଆମର। ଯେମିତି ଜ୍ଞାନୀ ଜ୍ଞାନୀମାନଙ୍କର କ'ଣ ଜିନିଷ, ତାଙ୍କର ଜ୍ଞାନଟାକୁ ସେ ପରିପ୍ରକାଶ କରିବେ, ଜ୍ଞାନଟାକୁ ଦେଖେଇବେ, ଏଇଟା ହେଉଛି ଏଇଠି ଏଇଠି ଏଇଟା ହେଇଛି, ସେ ତାଦ୍ୱାରା ତାଙ୍କୁ ସମ୍ମାନ ମିଳିଲା। ଆମର ଯେଉଁ ପ୍ରବଚନ ଜିନିଷଟା ରହିଲା, ଏଇଟା ଅନୁଶୀଳନ, ଭକ୍ତି ଅନୁଶୀଳନ, କଥା ଅନୁଶୀଳନ, ତେଣୁ ବକ୍ତା ଶ୍ରୋତା ବକ୍ତାକୁ କ'ଣ କରିବାକୁ ପଡ଼ିବ, ଭକ୍ତି ଆଜି ସେ ଠାକୁରଙ୍କର ଗୋଟେ କଥା ପଢ଼ୁଥିଲି, କେତେ ସୁନ୍ଦର କଥା ସେ କହିଛି। ଆଚ୍ଛା ଜଣେ ଲୋକକୁ ଆମେ ଦୂରରେ ଅଛି, ଗୋଟେ ଲୋକଟା ଦୂରରେ ଅଛି, ତାହେଲେ ଆଗେ କ'ଣ କରିବାକୁ ପଡ଼ିବ, ଆଗେ କ'ଣ କଲେ ସେ ଆମକୁ ଚାହିଁବ କି ଦେଖିବ, କ'ଣ କଲେ, ଡାକିବାକୁ ପଡ଼ିବ ଶବ୍ଦ ଦ୍ୱାରା, ଗୋଟେ ଶବ୍ଦର ତାକୁ ଡାକ ମାରିଲେ ତାପରେ ସେ ଚାହିଁବ ବୁଝିବ, ଗୋଟେ ଶବ୍ଦର ତ ଶକ୍ତି ରହିଛି, ଶବ୍ଦଟା କର୍ଣ୍ଣ ଭିତରେ ପ୍ରବେଶ କଲା ମାତ୍ରେ ଜୀବ ଚାହିଁବ, ଜୀବ ତା ଚାହିଁବ, ଏ କ'ଣ ସିଏ ଗୋଟେ ମଣିଷ ଚାହିଁବ, ଏ କ'ଣ ସେ ଲୋକଟା ଡାକିଲେଣି, ଶବ୍ଦଟା କରୁଛି କି ନାହିଁ। ତେଣୁ ଏ ଯେଉଁ ଭାଗବତର ବାଣୀ ତାଙ୍କର ସବୁ ସେ ତ ସବୁ ଆଚାର୍ଯ୍ୟ ନା ପୁରା ଅପ୍ରାକୃତ କଥା, ଭାଗବତର ବାଣୀ ସେ କ'ଣ କରନ୍ତି, ନିଜେ ଶବ୍ଦ ପରିପ୍ରକାଶ ହୁଅନ୍ତି, ସେ ଡାକିବେ ଗୋଟେ ଜୀବକୁ, ତାହେଲେ ସେ ଜୀବ ସେ ଶୁଣିବ, ଆଉ ବୁଝିପାରୁଛ କି ନାହିଁ। ଯେତେବେଳେ ପ୍ରଭୁ ସବୁ କହିନା ତୁମେ ଶୁଣିବ, ସେଲ୍ଫ ରିଏଲାଇଜ୍ ପର୍ସନ କତିରୁ ଶୁଣିବ, ପ୍ରଭୁ ଯିଶୁ କାହିଁ ଜିନିଷ ଲଗେଇଛନ୍ତି, କଥା ଶ୍ରବଣ କର ସବୁ କରେ, ପୁଣି ଲେଖିଦେଇଛନ୍ତି ମଝିରେ ମଝିରେ ସେଲ୍ଫ ରିଏଲାଇଜ୍, ଏ ବିଷୟ ଆମେ ପଢ଼ିଲା ବେଳକୁ ସବୁ କ୍ଲିଅର ହେଉଛି, କ'ଣ ତ ଭାଗବତ ପ୍ରବଚନ ଶୁଣିବା କଥା ଶୁଣିବା, ଯିଏ କହିଲେ ବି ଏଇଟା ଭାଗବତ ବାଣୀ ଆମେ ଶୁଣିଦେବା, ଇ ଜିନିଷ କାହିଁକି ପ୍ରଭୁ ସବୁବେଳେ ଲେଖିଦେବେ, ତୁମେ ସେଲ୍ଫ ରିଏଲାଇଜ୍, ୟୁ ହାଭ୍ ଟୁ ହିୟର୍ ଫ୍ରମ୍ ସେଲ୍ଫ ରିଏଲାଇଜ୍ ପର୍ସନ୍ସ, ଆତ୍ମାନୁଭୂତି ସମ୍ପନ୍ନ ବ୍ୟକ୍ତିମାନଙ୍କ ପାଖରୁ ଶୁଣ, କାହିଁକି ଏଇ ଜିନିଷ କାହିଁ ପ୍ରଭୁ ଲେଖୁଛନ୍ତି, ତାର କାରଣଟା କ'ଣ ରହିଲା, କାରଣ ଗୋଟେ ଶବ୍ଦ ଯେମିତି ଗୋଟେ ମଣିଷକୁ ଡାକିଲେ ସେ କ'ଣ କରୁଛି, ସେ ଚାହୁଁଛି, ସେ ୱେକ୍ଅପ୍ ତାର ଚେତନାଟା କାହିଁ ଡାକିଲା, ସେଇଟା ଏଇ ଯେଉଁ ଶବ୍ଦଟା ଯେଉଁ ଶବ୍ଦଟା ଗୋଟେ ଜୀବ ଅନ୍ତରରେ କ'ଣ କରିବ, ଚେତନାଟାକୁ ଜାଗ୍ରତ କରିବ। ଶବ୍ଦଟା ଜୀବ ପାଖରେ କେଉଁଠି ଅଛି? ଆମ ଚେତନା ଯଦି ଜାଗ୍ରତ ହେଇନି, ଆମେ କାହାକୁ ଜାଗ୍ରତ କରିପାରିବେ? ସେ ଶବ୍ଦଟା ସେଠୁ ଡିସେଣ୍ଡ ହୁଏ। କେଉଁଠୁ? ତୁମେ ଯଦି ଗୁରୁକୃଷ୍ଣଙ୍କ କୃପା, ତାଙ୍କର କୃପା ଉପରେ ନିର୍ଭର କରିବେ, ସେ ଯଦି ଚାହୁଁଥିବେ ସେ ଶବ୍ଦଟା ଅବତରଣ କରିବ, ସେଇଟା ଗୋଟେ ଜୀବ ହୃଦୟ ଭିତରେ ପ୍ରବେଶ କରିବ, ତାକୁ ଜାଗ୍ରତ କରିବ। ସେ ଚାହିଁବ, ଆରେ ବୈକୁଣ୍ଠ ଜଗତ ଏମିତିକା। ସେଥିପାଇଁ ତାଙ୍କ ଭାଷା ସେ ଲେଖିଲେ ନା, କେବଳ ବୈକୁଣ୍ଠ ଜଗତର ଲୋକମାନେ ହିଁ ବୈକୁଣ୍ଠ ବାର୍ତ୍ତା କହିପାରିବେ, ଆଉ କିଏ କହିପାରିବେ? ଅଜଣା ଲୋକଟା ଗୋଟେ ତୁମ ଘର କଥାଟା ମୁଁ କେମିତି ଜାଣିବି? ଏ ବୈକୁଣ୍ଠ ବାର୍ତ୍ତାଟା କେଉଁଠିକାର କଥା? ବୈକୁଣ୍ଠର ଗୋଲବୃନ୍ଦାନ କଥା ନା? ତେଣୁ ଗୋଲବୃନ୍ଦାନ କଥାଟା କିଏ କହିପାରିବ? ସେ ତାଙ୍କ ଲୋକ ଯିଏ ହେଇଥିବ କହିପାରିବ ନା? ଆଉ କିଏ କହିପାରିବେ? ଆମେ ଯେଉଁ ଶ୍ରବଣ କରୁଛେ, ଯାହା କହୁଛେ, ଆମେ କ'ଣ କହୁଛେ? ତାଙ୍କରି କଥାଟାକୁ ଯଥାନୁରୂପେ ତାଙ୍କ କୃପା କରିକି, ତାଙ୍କୁ ପ୍ରାର୍ଥନା କରିକି କହିବା। ଯଦି ସିଏ ପୁଣି କୃପା କରିବେ, ସେ ଶବ୍ଦଟା ଆସିବ। ଏଟାକୁ ଶବ୍ଦ ବ୍ରହ୍ମ କୁହାଯାଏ। ପ୍ରବଚନ ଅର୍ଥ ଏଇଟା ଗୋଟେ ଶବ୍ଦ ବ୍ରହ୍ମ। ଶବ୍ଦ କେଉଁ ହିସାବରେ ଆସୁଛନ୍ତି, ବ୍ରହ୍ମ କେଉଁ ହିସାବରେ ଆବିର୍ଭାବ ହେଉଛନ୍ତି? ଶବ୍ଦ ହିସାବରେ। ଶବ୍ଦ ବ୍ରହ୍ମ କ'ଣ? ଆମର ବଚନ ଗୋଟିଏ ଶବ୍ଦ ବ୍ରହ୍ମ ନୁହେଁ ନା? ଏଇଟା ଶବ୍ଦ ବ୍ରହ୍ମ ନୁହେଁ, ଏଇଟା ଉପଦେଶ, ଜ୍ଞାନ ଉପଦେଶ ଆମେ ଜଣଙ୍କୁ ଦେଉଛେ। ଏ ଶବ୍ଦ ବ୍ରହ୍ମ କ'ଣ କରେ? ଗୋଟେ ଜୀବର ଚେତନାଟାକୁ ଜାଗ୍ରତ କରିଦେବ। ଆମେ ହରେ କୃଷ୍ଣ ମହାମନ୍ତ୍ର କେତେବାର କୀର୍ତ୍ତନ କରିକି ବାଡ଼େଇ ଗାଇଲଣି? କେତେ ନଗର କୀର୍ତ୍ତନ ବର୍ଷ ସାରା, ମାସେ ସାରା କରିକି ଆଇଲଣି, ହେଲା ନା? କେତେଟା ଲୋକ ଆସି କହିଲେଣି, ଆଜ୍ଞା ହଁ ମୁଁ ଆପଣ ଭକ୍ତ ହେଇଯିବି, କିଏ କହିଲେଣି? ଦ୍ରୌପଦ ଗୋଟିଏ କର୍ତ୍ତାଳ ଧରିକି ଗଲେ, ଡ୍ରମ୍ ଫ୍ରମ୍ ନେଇକି ବାଡ଼େଇକି ଛାନିଆ କରିକି ଚାଲି ଆସୁଛ, ବକ୍ସ ବକ୍ସ ବଜେଇକି ସେ ଗଲେ, ଖଣ୍ଡେ କର୍ତ୍ତାଳ ଧରିକି, ଖଣ୍ଡେ କର୍ତ୍ତାଳ ଧରିକି ଗୋଟେ ଗଛ ମୂଳରେ ବସିଲେ। ତାହେଲେ କ'ଣ ଆଭିର୍ଭାବ ହେଲା ଏଠି? ପୁରା ଶବ୍ଦ ବ୍ରହ୍ମ, ପୁରା ଶବ୍ଦ ଯେଉଁ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ, ପୁରା ପରମ ବ୍ରହ୍ମ, ପୁରା ତାଙ୍କ ଶବ୍ଦ ବ୍ରହ୍ମ ପୁରା ଆଭିର୍ଭାବ ହେଇଗଲେ। ହଁ, ଗୁରୁ ତାଙ୍କୁ କୃଷ୍ଣ ଗୁରୁ ପରମ୍ପରା ଆଚାର୍ଯ୍ୟ ତାଙ୍କୁ ବରଣ କରିନେଇଛନ୍ତି, ତାଙ୍କ ଥ୍ରୋରେ ଆସିଲେ ଶବ୍ଦ ବ୍ରହ୍ମ ଡିସେଣ୍ଡ କଲା। ସେଟା ଯାହା କାନରେ ପଶିବ ତାକୁ ଉଠେଇଦେ, ଯେଉଁ ଶବ୍ଦ କହିଲେ ଡାକିଦେବ ଭକ୍ତଟାକୁ, ସେୟା କହିଲେ ଶବ୍ଦଟା ତୁମେ ଜଣେ ଡାକିଲେ ଯାଇକି ଜଣେ ଶୁଣୁଛି ନା? ଆଉ ସେ ଭାଷାଟା ପୁଣି ବୁଝିବା ଦରକାର, ସେ ଶବ୍ଦଟା ଯିଏ ଆସୁଛି ସେଠୁ। ଏସବୁ ତାଙ୍କ ସ୍ପିରିଚୁଆଲ ଟକ୍ସ, ତାଙ୍କର ଯେଉଁ ଆଧ୍ୟାତ୍ମିକ ବାଣୀ ଗୁଡ଼ା ଏଇଭଳିଆ। ସେଥିପାଇଁ ସେ କହୁଛନ୍ତି ବୈକୁଣ୍ଠ ଜଗତର ଲୋକ ହିଁ କେବଳ ହରିକଥା ଜାଣନ୍ତି, ସେ ବୈକୁଣ୍ଠ ଜଗତର ବାର୍ତ୍ତା ଦେଇପାରିବେ। ତାହେଲେ ତା ହରିକଥା ବନ୍ଦ ହେଇଯିବନି? ବୈକୁଣ୍ଠ ଜଗତରୁ କିଏ ଆସିଛି? କେତେଟା ଲୋକ ଆସିଛନ୍ତି? ପ୍ରଭୁପଦ ଆସିଛନ୍ତି, ସେଭଳିଆ ଆଚାର୍ଯ୍ୟ ଫିଓ ଆଚାର୍ଯ୍ୟ ଆସିଛନ୍ତି, ତାମାନେ କଥା ବନ୍ଦ ହେଇଯିବ। ସବଳ ମନେ ରଖିବାକୁ ପଡ଼ିବ, ଆମେ କଥା କହିଲେ ବି ଆମେ ବୈକୁଣ୍ଠ ଜଗତର ନୁହନ୍ତି, ଆମେ ତାଙ୍କ ବାର୍ତ୍ତାକୁ ଜାଣିନେ। ଆମେ ବାହକ ସୂତ୍ରରେ କହୁଛୁ। ବାହକ ମାନେ କ'ଣ? କେବଳ ପୋଷ୍ଟମ୍ୟାନ୍ ଯେମିତି ବୋହିକି ଆଣୁଛି, ସେଭଳିଆ ସେମାନେ ଯାହା କହିଛନ୍ତି ତାଙ୍କର ଉଚ୍ଚିଷ୍ଟ, ଆମେ କେବଳ ସେଇଟାକୁ କହୁଛେ, ସେଇଟାକୁ କେବଳ ରିପିଟ୍ କରିଦେଉଛୁ, ସେଥିରେ ଆମର କିଛି କ୍ରେଡିଟ୍ ନାହିଁ। ଏଇ ଜିନିଷଟାକୁ ହରିକଥାରେ ଆଣିବା ଗୋଟେ ବହୁତ ବଡ଼ ସାଧନର ଫଳ। ଏଇଟା ଏଥିରେ କୌଣସି ଆମର ଶକ୍ତି ନାହିଁ ବା କୌଣସି ଯୋଗ୍ୟତା ନାହିଁ, ଏସବୁ ତାଙ୍କର କଥା। ଶବ୍ଦ ବ୍ରହ୍ମଟା ଏଭଳି ଭାବରେ ଆସନ୍ତି। ଶବ୍ଦ ବ୍ରହ୍ମ ଆସିଲା ମାନେ ଗୋଟେ ଜୀବର ଅପ୍ରାକୃତ ସୀତା ସାଙ୍ଗେ ସାଙ୍ଗେ ଆକର୍ଷିତ ହେଲା, ତାପରେ ସାଧୁଗୁରୁଙ୍କର ପଥରେ ସେ ଯିବ। ଆଉ ଆମର ଏଇ କଥା ସେଠି ପଡ଼ିଥିଲା ସେ ଜିନିଷରେ, ଯେ ଗୋପୀମାନେ ଯେଉଁ ଈର୍ଷାନ୍ୱିତ ହଉନାହାନ୍ତି ବୈକୁଣ୍ଠ ଜଗତର ଜିନିଷ, ସିଏ ଆଉ ସେଠି କ'ଣ ଗୋଲକର ଜିନିଷ, ସେମାନେ ପ୍ରଶଂସା ଉପରେ ପ୍ରଶଂସା କରିକରି ଯାଉଛନ୍ତି। ଆମେ ପଢ଼ୁଥିଲେ, ହଁ ପକ୍ଷୀମାନଙ୍କ ବି କଥା ବି କହୁଛନ୍ତି ନା, ପ୍ରାୟ ବତାମ୍ବ ହେ ସଖୀ, ଏ ମୁନିମାନେ ପ୍ରାୟ ଯେଉଁମାନେ ଅଛନ୍ତି, ସରି ପକ୍ଷୀମାନେ ଯେଉଁ ରହୁଛନ୍ତି ବୃନ୍ଦାବନରେ, ଏମାନେ କୃଷ୍ଣଙ୍କର ବେଣୁଧ୍ୱନି ଶ୍ରବଣ କରି ଏସବୁ ମୁନି ସ୍ୱଭାବ ପ୍ରାପ୍ତ ହେଇଛନ୍ତି, ସବୁ ମୁନି ସ୍ୱଭାବ ପ୍ରାପ୍ତ ହେଇଛନ୍ତି। ତାପରେ ନଦୀ କଥା କହୁଛନ୍ତି, ନଦ୍ୟସ୍ତଦା ତଦୁପଧାର୍ଯ୍ୟ ମୁକୁନ୍ଦ ଗୀତମ୍ ମାବର୍ତ୍ତ ଲକ୍ଷିତ ମନୋଭବ ଭଗ୍ନ ବେଗାମ୍ ଆଲିଙ୍ଗନସ୍ତବିତମମ୍ ମୁନ୍ମି ଭୁଜେ ଉର୍ମି ଭୁଜେ ମୁରାରେ ଗୃହନ୍ତି ପାଦ ଯୁଗଲମ୍ କମଲୋପହାରା। ସବୁ ସଚେତନ କଥା କହି, ସଚେତନର କଥା କ'ଣ କହିବା? କିଏ କହୁଛନ୍ତି? ସଖୀମାନେ କଥା ହସାଉଛନ୍ତି। ସଚେତନର କଥା କ'ଣ କହିବା? ଏ ଅଚେତନ ନଦୀ ମଧ୍ୟ ଶ୍ରୀକୃଷ୍ଣଙ୍କର ବଂଶୀ ସଙ୍ଗୀତ ଶ୍ରବଣ କରି ତତ୍କ୍ଷଣାତ୍ ତରଙ୍ଗ ରୂପରେ ବାହୁ ଦ୍ୱାରା କମଳ ସକଳ ଉପହାର ଗ୍ରହଣ କରି କୃଷ୍ଣଙ୍କର ପଦଯୁଗଳ ଧାରଣ କରୁଛନ୍ତି, ଏବଂ ସେହି ସେଇ ଆଲିଙ୍ଗନରେ ଭଗବାନଙ୍କର ସେଇ ଆଲିଙ୍ଗନରେ ଭଗବାନଙ୍କର ପାଦ ଯୁଗଳରେ ଆଚ୍ଛାଦିତ ହୋଇଛନ୍ତି। ଏଇ ଦେଖ ତରଙ୍ଗର ଆବର୍ତ୍ତ ସକଳ ଦ୍ୱାରା ସେମାନଙ୍କର କାମ ବେଗ ଲକ୍ଷିତ ହେଉଛି ଏବଂ ଏଇ କାମ ବଶତଃ ସେମାନଙ୍କର ବେଗ ଭଗ୍ନ ହେଇଯାଉଛି। ଏସବୁ ଆକୁ କ'ଣ କୁହାଯାଏ, ଭାବ ଉଦ୍ଦୀପକ ବାକ୍ୟ। ଜଣେ ଭାବସ୍ତରକୁ ନଗଲେ ତା ଅନ୍ତର ଭିତରେ ରସ ଆସିବନି, ରସ ତା ଭାବସ୍ତର ଭାବ ଯୋଉ କ'ଣ ନିଷ୍ଠା ଆସକ୍ତି ନିଷ୍ଠା ରୁଚି ଆସକ୍ତି ଭାବ ଭାବସ୍ତରରେ ପହଞ୍ଚିଲେ ଜଣଙ୍କର ରସ ହେଇଗଲା, ତାର ଗୋଟେ ରସ ଆସିବ କେଉଁ ରସରେ ମୁଁ ସେବା କରିବି। ତା ପୂର୍ବରୁ ତାର ଏହା ଖାଲି ମନରେ ଗୋଟେ ଭାବିବା କଥା, ମୁଁ କୃଷ୍ଣମର ପୁଅ, କୃଷ୍ଣମର ସଖା, କୃଷ୍ଣ, ଏଠି ସବୁ ମାନସିକ ଗୋଟେ ପ୍ରସ୍ତୁତ କଳ୍ପନା, ଏଟା ଗୋଟେ ବଢ଼ିଆ। ତୁମ ଆମର ଯେତେବେଳେ ଅନ୍ୟ ସମ୍ବନ୍ଧ ରହିଛି, ଅନ୍ୟ ସୁଖ ରହିଛି, ସେତେବେଳେ କୃଷ୍ଣ କ'ଣ ନିଜର କରିପାରିବେ? ଅନ୍ୟ ବିନ୍ଦୁ ଆସକ୍ତି ଭାବସ୍ତରରେ କ'ଣ ଭାବସ୍ତର ପାଇଁ ଏଟା କ'ଣ କୁହାଯାଏ, ପ୍ରଭୁପାଦ କ'ଣ ସବୁ ଇଂଲିଶରେ, ଏଟା ଗୋଟେ ଏଷ୍ଟାଟିକ୍ ମୁଡ୍ ପୁରା ଭାବସ୍ତର ରହୁଛ ନା କ'ଣ ପ୍ରଭୁପାଦ କୁହନ୍ତି ଇଂଲିଶରେ, ଭାବସ୍ତରଟା ବ୍ୟାଖ୍ୟା କରନ୍ତି ସୁନ୍ଦର ଭାବରେ ଭାବସ୍ତରରେ। ଆଉ ସେଠି ତୁମର ଆଉ ଅନର୍ଥ ପଶିବ ପ୍ରବେଶ କରିପାରିବନି, ସେତେବେଳେ ଆଉ ଜଗତ ସହିତ ତୁମର କିଛି ସମ୍ପର୍କ ନାହିଁ, ତୁମ ଭାବରେ ରହିଲା ଆଉ ସବୁବେଳେ କୃଷ୍ଣ, କୃଷ୍ଣ ବର୍ଣ୍ଣ, କୃଷ୍ଣ ରୂପ, କୃଷ୍ଣ ଯାହା ଦେଖିବ ସେ ଉଦ୍ଦୀପନ ହବ। ନୀଳ ବସ୍ତ୍ର ଦେଖିଲେ କେଉଁ ଭାବ ଆସିବ, ରାଧାରାଣୀଙ୍କର ବସ୍ତ୍ର, ଯାହାକୁ ଦେଖିବ ଆକାଶକୁ ଦେଖିବ କୃଷ୍ଣଙ୍କର ସ୍ମରଣ, ଯେକୌଣସି ବୃକ୍ଷ ଦେଖିବ ଫୁଲ ଦେଖିବ ଏସବୁ କୃଷ୍ଣଙ୍କର, ସବୁ ସବୁ ସବୁବେଳେ କୃଷ୍ଣ ଚିନ୍ତା, ଏଇଟା କୃଷ୍ଣଙ୍କ ଲାଗିବ, ଏଇଟା କୃଷ୍ଣଙ୍କ ପାଇଁ ହବ, ଏଇଟା କୃଷ୍ଣ ସବୁବେଳେ ଏଇଟା ଆସିବ ଭାବସ୍ଥିତି, ସେଇଟା ଆଉ ଜୀବର ପତନ। ସେଇଠି ରସଟା ହେଲା, ସେଇଠି ଗୋଟେ ସଖ୍ୟ ରସ କି ଦଶ ରସ କି ବାତ୍ସଲ୍ୟ ରସ କି ମାଧୁର୍ଯ୍ୟ ରସ, ସେ ଗୋଟେ ରସର ସେଠି ଯୁକ୍ତ ହବ, ସେ ଭାବ ଉଦ୍ଦୀପକ କଥା କହିଲେ। ସଚେତନ ସବୁ ସଚେତନ କଥା କହିଲେ, କାହା କଥା କହିଲେ, ପକ୍ଷୀ ମୃଗ ଆମର ଗାଭୀ ଆକାଶରେ କଷରି କ'ଣ ଦେବାଙ୍ଗନା, ବର୍ତ୍ତମାନ ଅଚେତନ କଥା କହୁଛନ୍ତି। ସେ ବୃନ୍ଦାବନ ବଂଶୀଧ୍ୱନି ଶ୍ରବଣ କରି ନଦୀରେ, ଯମୁନା ନଦୀରେ କ'ଣ ଆସୁଛି ତରଙ୍ଗ ଆସୁଛି, କହୁଛନ୍ତି ସଖୀ ଦେଖ ବଂଶୀଧ୍ୱନିକୁ ଶ୍ରବଣ କରିକି ସେ ନଦୀ ଅର୍ଥାତ୍ ଯମୁନାରେ ତରଙ୍ଗ ରୂପ ବାହୁ ଦ୍ୱାର, ତରଙ୍ଗ ମାନେ କ'ଣ ଢେଉ, ଢେଉଟା ତାଙ୍କୁ ବାହୁ ଭଳିଆ ଲାଗୁଛି, ମାନେ କେତେ ଭାବ ଉଦ୍ଦୀପକ ସେମାନେ କୃଷ୍ଣଙ୍କର ଚିନ୍ତନ ରହିଛନ୍ତି। ସେ ବାହୁ ଦ୍ୱାରା ସେମାନେ କ'ଣ କରୁଛନ୍ତି, ତରଙ୍ଗ ରୂପ ବାହୁ ଦ୍ୱାରା ସେ ଉପହାର ଦେଉଛନ୍ତି କାହାକୁ, କୃଷ୍ଣଙ୍କ ପଦ ଯୁଗଳରେ। ଉପହାର କ'ଣ ନା ଯମୁନାରେ କ'ଣ ପଦ୍ମ ଫୁଲ ଫୁଟିଛି, ସେ ଫୁଲଟାକୁ ଦେଉଛି। ଏ ତରଙ୍ଗଟା ଦେଖୁନ ଢଳଢଳିକା 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 ଲାଗୁଛି, ତାଙ୍କୁ ଲାଗୁଛି ବାହୁ ଦ୍ୱାରା ଏମାନେ କ'ଣ କରୁଛନ୍ତି, ଉପହାର ପ୍ରଦାନ, ସଖୀମାନଙ୍କୁ ଉପହାର ପ୍ରଦାନ କରୁଛନ୍ତି, ସଖୀମାନେ କୃଷ୍ଣଙ୍କ ଚରଣ କମଳରେ ଉପହାର ପ୍ରଦାନ କରୁଛନ୍ତି। ଏବଂ ସେ ତରଙ୍ଗ ଦ୍ୱାରା ଯେତେବେଳେ ଆଲିଙ୍ଗନ କରୁଛନ୍ତି, ବାହୁ ଦ୍ୱାରା ଯେତେବେଳେ ଆଲିଙ୍ଗନ କରୁଛନ୍ତି କୃଷ୍ଣଙ୍କର ଚରଣ ଯୁଗଳକୁ, ତାଙ୍କର ମନ ଭିତରେ ପ୍ରେମ ଭାଗ ଯେତେବେଳେ କାମ ଶବ୍ଦ ଲାଗିଛି ଦଶମ ସ୍କନ୍ଧରେ, ସମ୍ପୂର୍ଣ୍ଣ କାମ ଶବ୍ଦ ଯେତେବେଳେ ଲାଗିଛି, କାମ କ ଧାତୁ ପ୍ରି ଧାତୁ ଏଟା ସମାନ କିନ୍ତୁ ଅର୍ଥ ହେଉଛି ଅଲଗା, ପୁରା ଅଲଗା। ଏଠି ଯେତେବେଳେ ଦଶମ ସ୍କନ୍ଧରେ ଯେଉଁଠି କାମ ଶବ୍ଦ ଲାଗିଛି ସେଟା ସେଟାକୁ କେବଳ ସବୁ ପ୍ରେମ ଅର୍ଥରେ ବୁଝ, ପ୍ରେମ ମାନେ କେବଳ କୃଷ୍ଣଙ୍କର ସୁଖ, କୃଷ୍ଣଙ୍କର ସୁଖ ଚିନ୍ତାଟା ହଉଥିବ ସେଟା ପ୍ରେମ। ତେଣୁ ଆମେ ଜଣେ ସାଧକ ସାଙ୍ଗେ ସାଙ୍ଗେ ବୁଝିପାରିବେ ପ୍ରେମ ଶବ୍ଦର ଅର୍ଥଟା କ'ଣ ହେଇପାରେ, ପ୍ରେମ ଶବ୍ଦର ଅର୍ଥଟା କ'ଣ ହେଇପାରେ, ପ୍ରେମ ଶବ୍ଦର ଅର୍ଥଟା ଏତିକି ହେଇପାରେ ଯେ ଅତି ସରଳରେ ଯେତେବେଳେ ସବୁ ଜୀବନର ପ୍ରତ୍ୟେକ କାର୍ଯ୍ୟ, ପ୍ରତ୍ୟେକ ଚେଷ୍ଟାରେ ନିଜ ସୁଖଟା ନ ରହେ, ମୁଁ ଆଗେ ଖାଇବି, ମୁଁ ଆଗେ ଏଇଟା କରିବି, ମୁଁ ଏମିତି ରହିବି, ମୋ ଆଗେ ସବୁବେଳେ କିନ୍ତୁ କୃଷ୍ଣ ଗୁରୁ ବୈଷ୍ଣବ, ତାପରେ ନିଜ କଥା। ଯେତେ ଜଣେ ଜଣଙ୍କର ପ୍ରେମ ଯେତେ ଉଦ୍ରେକ ହବ, କୃଷ୍ଣ ଚରଣରେ ଯାହାର ଯେତେ ମମତା ବଢ଼ିବ, ସେ ସେତେ ନିଜକୁ ଭୁଲିବା ପାଇଁ ଚେଷ୍ଟା କରିବା ଦରକାର ନାହିଁ, ସେ ଭୁଲିଯିବ ଅଟୋମେଟିକ, ସେଥିପାଇଁ କିଛି ଚେଷ୍ଟା କରିବାକୁ ପଡ଼େ ନା, ସେଟା କିଛି ଚେଷ୍ଟା କରିବାକୁ ପଡ଼େ ନା, କେମିତି ନିଜର ଖାଇବା କମେଇବାକୁ ପଡ଼ିବ, ଏଇଟା ସବୁ ଆର୍ଟିଫିସିଆଲ, କେମିତି ଆମର ଖାଇବା କମେଇବାକୁ ପଡ଼ିବ, ପ୍ରାଥମିକ ଅବସ୍ଥାରେ ଏଇଟା କରିବାକୁ ପଡ଼େ। ପ୍ରାଥମିକ ଅବସ୍ଥାରେ ତୁମକୁ କାରଣ ବୈରାଗ୍ୟଟା ହେଉଛି ପ୍ରଥମ ଭକ୍ତିର ପ୍ରବେଶର ଦ୍ୱାରଟା, ତୁମେ ବୈରାଗ୍ୟ ପ୍ରଥମେ ନ ରହିବ ତ ଭକ୍ତିରେ ପଶି ପାରିବନି, ପଶିଗଲା ପରେ ଭକ୍ତି ଆସ୍ୱାଦନ ହେଲା ପରେ ସେତେବେଳେ ତୁମର କିଛି ଅସୁବିଧା ନାହିଁ, ସେତେବେଳେ ତୁମର ଯାହା ମିଳିଲା ସେତ ସେଟା ହିଁ ବୈରାଗ୍ୟ, କାରଣ ତୁମର ଅଧିକା କିଛି ଭୋଗ କରିବାର ନାହିଁ, ତୁମର କିଛି ଭୋଗ କରିବାର ନାହିଁ, ଭୋଗ ଥିଲେ ବି ଭୋଗ କରିବାର ନାହିଁ, କୋଟି ଟଙ୍କା ଥିଲେ ବି ତୁମ ପାଇଁ ଗୋଟିଏ ଟଙ୍କା, କୋଟି ଟଙ୍କା ଥିଲେ ବି ତୁମ ପାଇଁ ସେଟା ଗୋଟିଏ ଟଙ୍କା, କିଛି ଅସୁବିଧା ନାହିଁ, କୋଟି ଟଙ୍କା ଥିଲେ ବି ସେଟା କୃଷ୍ଣଙ୍କର ଟଙ୍କାଟେ ଦେଲେ ସେଟା କୃଷ୍ଣଙ୍କର, ତୁମର କିଛି ଅସୁବିଧା ନାହିଁ। କିନ୍ତୁ ପ୍ରାଥମିକ ଅବସ୍ଥାରେ ଗୋଟେ ବୈରାଗ୍ୟ ଆବଶ୍ୟକ ଅଛି, ଭକ୍ତି ମନ୍ଦିରରେ ପ୍ରବେଶ କରିବା ଗୋଟେ ବୈରାଗ୍ୟ ଦ୍ୱାରା ଭଳି ଆଚାର୍ଯ୍ୟମାନେ ଲେଖିଛନ୍ତି। ତ ବିଷୟ କେବେ ବସିପାରିବେନି ତା ଭିତରୁ, ବୈରାଗ୍ୟ ହେବାକୁ ପଡ଼ିବ। ବୈରାଗ୍ୟ ଧର୍ମରେ ପ୍ରବେଶ କରିଗଲା ପରେ ତାପରେ ସ୍ୱାଭାବିକ ତୁମର ବୈରାଗ୍ୟ ଆସିବ, କୌଣସି ବସ୍ତୁର ଆଉ ଆସକ୍ତି ଆସିବନି। ଆଉ ସେ କୃଷ୍ଣ ଭକ୍ତିଟା ଯେତେବେଳେ ବଢ଼ିଯିବ, କୃଷ୍ଣ ଗୁରୁ କୃଷ୍ଣଙ୍କ ଚରଣରେ ଯେତିକି ଆମର ମମତାଟା ବଢ଼ିବ, ଏସବୁ ନିଜ ସୁଖଟା ବାହୁ ଯମୁନାର ତରଙ୍ଗ ଗୁଡ଼ିକ ଆସିକି କୃଷ୍ଣଙ୍କ ଚରଣ କମଳରେ ଆଲିଙ୍ଗନ, ଆରେ ଆଲିଙ୍ଗନ ମୁଁ ତାଙ୍କୁ ବାହୁ ଭଳିଆ ଲାଗୁଛି, କାହାକୁ ଗୋପୀମାନଙ୍କୁ ପଦ୍ମ ପୁଷ୍ପ ଦଉଛନ୍ତି, ତାଙ୍କ ଅନ୍ତରରେ ପ୍ରେମ ଜାଗ୍ରତ ହଉଛି। ସେ କହିଲେ କାମ ଶବ୍ଦ ଲାଗିଛି ନା, କାମ ଜାଗ୍ରତ ହଉଛି ଯେତେବେଳେ ଦଶମ ସ୍କନ୍ଧରେ କାମ ମାନେ ପ୍ରେମ, କାମଟା ଗୋଟେ କ'ଣ ଗୋଟେ ତୁଚ୍ଛ ବସ୍ତୁ, କାମ ଅନ୍ଧତମ ପ୍ରେମ ନିର୍ମଳ ଭାସ୍କର, କାମଟା ଗୋଟେ ଗୋଟେ ତୁଚ୍ଛ ବସ୍ତୁ ନା ଆଉ ଗୋଟେ କ'ଣ ଗୋଟେ ଗୋଟେ ବିଷୟକୁ ଗୋଟେ ଗୋଟେ ମଣିଷ ଗୋଟେ ପୁତି ଦୁର୍ଗନ୍ଧମୟ ଶରୀର, ସେ ପୁତି ଦୁର୍ଗନ୍ଧମୟ ଶରୀରଟା ଗୋଟେ ମଣିଷ ଭୋଗ କରିବା ପାଇଁ ଚାହୁଁଛି, ତା କାହିଁକି ଏମିତି ଆସୁଛି ଜଣେ ପ୍ରଶ୍ନ କରିବ, ଏଇଟା କାହିଁକି ଏମିତି ହେଇଛି ନା, ଜୀବକୁ ଏ ଯେଉଁ ଶରୀର ମିଳିଛି ନା, କେବଳ କାମ କାମନା ପାଇଁ ହିଁ ମିଳିଛି। ଅନାଦି କାଳରୁ ସେ କାମ ଭିତରେ ସେ ପଡ଼ି 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 ଗୋଟେ ଟ୍ରାକ୍ରେ ଆସିଛି, ସେଟା ତାର ଭିତରେ ଏଇଟା ସ୍ୱାଭାବିକ ଭାବରେ ରହିଛି। ସେ କାମର ଗୋଟେ ଲକ୍ଷଣ କ'ଣ ରହୁଛି, ମୁଁ ସୁଖ ପାଇବି, ସେଇ କାମଟା ପ୍ରେମ ଯେତେବେଳେ ହେଇଯିବ ମୁଁ ସୁଖ ଦେବି ସେଇଟା। ତ ତୁମେ କେବେ ଆର୍ଟିଫିସିଆଲ କହିପାରିବନି ମୋର କାମଟା ପଳେଇବ, ବିବାହ ହୁଅ ବିବାହ ନ ହୁଅ ଏଇଟା କେବେ ଯିବନି, ସୁଖ କେତେବେଳେ ମୁଁ ଦେବି, କେମିତି ଗୁରୁ ଆଉ କୃଷ୍ଣଙ୍କୁ ସୁଖ ଦେବି, କେମିତି ମୁଁ ଗୁରୁ କୃଷ୍ଣଙ୍କୁ ସୁଖ ଦେବି, ଏଇ ସୁଖ ଦେବାର ଭାବନାଟା ଯେତେବେଳେ ପ୍ରବଳ ହବ, ସାଧୁ ସଙ୍ଗ ଆମେ କରୁଛେ କେବଳ ଏଇଥିପାଇଁ, କେମିତି ଆମେ ସୁଖ ଦେବି, ମୋ ଦ୍ୱାରା ତ କୌଣସି କିଛି କାମ ହେଇପାରୁନି, ଯେତିକି ଯାହା ହବ କେମିତି ତାଙ୍କ ପାଇଁ କରିଦେବି, ତାଦ୍ୱାରା ଯଦି ତାଙ୍କର କିଛି କୃପା ମିଳିଗଲା ସେତିକି ପରିମାଣରେ ତୁମେ ସୁରକ୍ଷିତ ହବ, ନହେଲେ ସେ ଯିବନି। କାରଣ ପ୍ରେମ ଜିନିଷଟା ପ୍ରେମର ବିପରୀତ ପ୍ରତିଫଳନ ପ୍ରପଦ କ'ଣ କୁହନ୍ତି, ଲଭ୍ ଆଣ୍ଡ ଲଷ୍ଟ, ପ୍ରେମଟା ଯୋଉ କୃଷ୍ଣଙ୍କୁ ସୁଖ ଦେବାଟା ବିପରୀତ ହେଇଯାଇଛି, ନିଜକୁ ସୁଖ ଦେବା କଥାରେ ଲାଗିଯାଇଛି। ତ ଦଶମ ସ୍କନ୍ଧ ଯେତେବେଳେ କାମ ଶବ୍ଦ ଲାଗେ ସେତେବେଳେ ସବୁବେଳେ ପ୍ରେମ ବୁଝିବାକୁ ପଡିବ। ଗୋପୀମାନେ କହୁଛନ୍ତି ଏ ଯୋଉ ବାହୁ ଦ୍ୱାରା ଆଲିଙ୍ଗନ କରୁଛନ୍ତି, ସେମାନେ ଜଣାପଡ଼ୁଛନ୍ତି ସେମାନେ ପୁରା ପ୍ରେମାସକ୍ତ ହେଇଯାଇଛି, କାହାକୁ କୃଷ୍ଣଙ୍କୁ। କିଞ୍ଚ କୃଷ୍ଣସ୍ୟ ସର୍ବ ମୋହିନତ୍ୱ ବି ନାରୀ ଜାତି ମାତ୍ରେ ମୋହନତ୍ୱମ ଅଧିକମ ଇତି ଆହ ନଦ୍ୟ। ସେ କହିଲେ ଆଚ୍ଛା କୃଷ୍ଣ ହଉଛି, କୃଷ୍ଣଙ୍କ ପାଖରେ ଗୋଟେ ମୋହନ ଶକ୍ତି ରହିଛି, ସେ ମୋହନ ଶକ୍ତି କ'ଣ ନା, ନାରୀ ଯାତ୍ରୀ ମାତ୍ରକେ ସମସ୍ତଙ୍କୁ ମୋହନ କରନ୍ତି, ପ୍ରତ୍ୟେକ ନାରୀ ଲୋକଙ୍କୁ ସେ ମୋହନ କରନ୍ତି। ଗୋପୀମାନେ ଏଇଭଳି କହୁଛନ୍ତି, ନଦୀଟା କେଉଁ ବଚନରେ ଯାଆନ୍ତି, ସ୍ତ୍ରୀଲିଙ୍ଗ ସରି ବଚନ ଲିଙ୍ଗରେ ଯାଆନ୍ତି, ଭାରତର କେବଳ ଗୋଟିଏ ପୁରୁଷ ନଦୀ ଆଉ ସବୁ ନଦୀ ନାରୀ, କେଉଁ ପୁରୁଷ ନଦୀ ବ୍ରହ୍ମପୁତ୍ର ତାକୁ କୁହାଯାଏ, ଆଉ ସବୁ ନାରୀରେ ଲାଗେ। ଏମାନେ ନାରୀମାନଙ୍କୁ ମୋହନ ଶକ୍ତି ତାଙ୍କର ଅଛି, ଦେଖ କିଭଳି ନଦୀମାନେ ବି କୃଷ୍ଣଙ୍କ ପ୍ରତି ଆକର୍ଷିତ ହେଇକି ବେଣୁଧ୍ୱନି ଶ୍ରବଣ କରିକି ଉର୍ମି ରୂପକ ବାହୁ ଯୁଗଳ ଦ୍ୱାରା ପୁଷ୍ପକୁ ଆଣିକି କୃଷ୍ଣଙ୍କ ଚରଣ କମଳରେ ଦେଉଛନ୍ତି, ମାନେ କେତେ ତାଙ୍କର ଭାବ ଭଗବାନଙ୍କ ପ୍ରତି। ତା ଅର୍ଥ କ'ଣ, ପ୍ରତ୍ୟେକ ଅବସ୍ଥାରେ ତାଙ୍କର ସବୁ କେବଳ କୃଷ୍ଣ ସୁଖ, କୃଷ୍ଣ କେନ୍ଦ୍ରିକ ଜୀବନ, କୃଷ୍ଣର ଚିନ୍ତନ, ଏଇଟା ହେଉଛି ଭକ୍ତ ଜୀବନ। ଆମକୁ କ'ଣ କରିବାକୁ ପଡ଼ୁଛି, ପ୍ରାଥମିକ ଅବସ୍ଥାରେ ଏଇଟା କିଛି ହେଇପାରିବ ନାହିଁ, ସବୁ କୃଷ୍ଣ ସମ୍ବନ୍ଧରେ ଟୋଟାଲ ସମ୍ବନ୍ଧ କୃଷ୍ଣ ସାଙ୍ଗରେ ନାହିଁ ଆଉ ଗୁରୁଙ୍କ ସାଙ୍ଗରେ ନାହିଁ, ଆମର ସେ ପୁରୁଣା ସମ୍ବନ୍ଧ ରହିଯାଉଛି ନା ସବୁବେଳେ ଦେହ ଦୈହିକ ସମ୍ବନ୍ଧ ଗୁଡ଼ାକ, ଆଉ ସେଇଟା ଗୋଟେ ଜୀବର ସମ୍ବନ୍ଧଟା ଗୋଟେ କାଟିକି ଭଗବାନ ପାଖରେ ଯୋଡ଼ିବା ବହୁତ କଷ୍ଟ, ବହୁତ କଷ୍ଟ। ପୁଅଟା ତୁମ ପୁଅଟା କାଲି କୋଉ ଦେହ ଖରାପ ହେଇଯିବ କି ଝିଅଟା ଦେହ ଖରାପ ହେଇଯିବ, ମେଡ଼ିକାଲ ରାତି ଅନେକ ରହିପାରିବ କି ନାହିଁ, କେତେ ରାତି ରହିପାରିବ, ଯେତେ ରାତି ଝିଅ ମେଡ଼ିକାଲ ରହିବ ସେତେ ରାତି ରାତି ଅନେକ ହେଇଯିବ, ହେଇପାରିବନି। ଆଚ୍ଛା ଠାକୁର ମୁଁ ଏତିକି ହେଇପାରିବା, ମନ ସପୋର୍ଟ କରିବେନି, ହଁ ମୋ ସମସ୍ତ ମୋ ଝିଅଟା ଦେହରେ ପଡ଼ିଛି ଆଉ ମେଡ଼ିକାଲରେ ପଡ଼ିଛି, ଆଉ ମାସ ମାସ ଲୋକ ରହୁଛ ନା, ଏଇ ଯେଉଁ କ'ଣ ଏଇଟା ହେଉଛି ଯେଉଁ ନେଉଛନ୍ତି କ'ଣ ସବୁ କେମୋ ଫେମୋ ନେଉଛନ୍ତି, ମାସ ମାସ ଲୋକ ରହୁଛନ୍ତି ତାଙ୍କ କଷ୍ଟ, ଆଉ ମାସେ ଦେଖିବା ଡାକିଲେ ଗୋଟେ ଭକ୍ତ ସେମିତି ରାତି ଅନିଦ୍ରା ବସିକି ରହିବ ଦେଖିବା, ପାରିବ ପାରିବନି, ମନ ସପୋର୍ଟ କରିବନି। ଆଉ ସମ୍ବନ୍ଧଟା ବା ସମ୍ବନ୍ଧଟା ତୁମର ସମ୍ବନ୍ଧରେ ଯେତେ ଦୃଢ଼ ହବ ସେତେବେଳେ ଅନ୍ୟକୁ ସୁଖ ସୁଖ ଦେବାର ବାସନାଟା ଆସିବ। ଆଉ କୃଷ୍ଣଙ୍କ ସମ୍ବନ୍ଧ ଗୁରୁ କୃଷ୍ଣଙ୍କ ସମ୍ବନ୍ଧରେ ଦୃଢ଼ ନହେଲେ ତୁମେ କେବେ ତୁମ ସବୁବେଳେ ବଡ଼ିଟା ଦେବ ତୁମକୁ ଗୋଟେ ବାଧକ ହବ ଆଉ ମୁଁ ଏତେ କ'ଣ କରିବି, ଏଟା ହେଇଗଲା ସେଟା ହେଇଗଲା, ସବୁବେଳେ ତୁମକୁ ଖାଲି ପଛକୁ ଘୋଷାରି ଆଗରୁ ଯେତେବେଳେ ସମ୍ବନ୍ଧ ହେଇଯିବ ସେତେବେଳେ ଆଉ କ'ଣ ସମ୍ବନ୍ଧରେ ପ୍ରଥମତଃ ସମ୍ବନ୍ଧ ଜ୍ଞାନଟା, ତାପରେ କ'ଣ ରହିଲା ସମ୍ବନ୍ଧ ପରେ ଅଭିଧି ଆଗେ ମୁଁ ଭକ୍ତି କରିବି, ଭକ୍ତି କ'ଣ ଛାଟି ପିଟି ହେଉଛ, ମୁଁ ନାମ କରିବି, ମୁଁ ଏତେ ମାଳା ନାମ କରିଦେବି, ମୁଁ ତୁ କରିବୁ କ'ଣ ବାପା, କିଛି କରିପାରିବୁନୁ, ତୁ କିଛି କରିପାରିବୁନି, ତୁ ଆଗେ ସମ୍ବନ୍ଧ ଜ୍ଞାନଟା ଜାଣେ, ତୋର କିଏ ତୁ କହୁଛୁ କୃଷ୍ଣଙ୍କର, ମୁଁ କୃଷ୍ଣଙ୍କର ଫାଷ୍ଟ ଏଇ ସମ୍ବନ୍ଧ, ମୁଁ ଗୁରୁ ଆଉ କୃଷ୍ଣଙ୍କର ଏଇ ସମ୍ବନ୍ଧରେ ଆଗେ ଦୃଢ଼ଭୂତ ହୁଅ, ଆଉ ଏଇଟା ତୁମେ ଏଇ ଷ୍ଟେଜ୍କୁ ଆସିନ ଆଉ ତାପରେ ଭକ୍ତି କ'ଣ କରିବ, ତାପରେ ସମ୍ବନ୍ଧ ପରେ ଅଭିଧେୟ ନା, ଆଉ ସମ୍ବନ୍ଧ ତ ତୋର ତୁମେ ସ୍ଥିର ହେଇନ, ସମ୍ବନ୍ଧଟା କ'ଣ ତୁମେ ଜାଣିପାରୁନ, ଏପର୍ଯ୍ୟନ୍ତ ଆସକ୍ତି ରହୁଛି ଏ ଏଇଟା ଏଇଟା କରିବି ସେଇଟା ସେଇଟା କରିବି, ଏଇଟା ସମ୍ବନ୍ଧ ତୁମର ଜ୍ଞାନଟା ତୁମର ସ୍ଥିର ହେଇନି, ଆଉ ଯାହା କରିବି କୃଷ୍ଣଙ୍କ ପାଇଁ କରିବି, ଗୁରୁଙ୍କ ପାଇଁ କରିବି, ମୋର ବଞ୍ଚେ, ଆଉ ଏଇଟା ତୁମେ ଆଗେ ସ୍ଥିତିକି ଆସ ତାପରେ ଭକ୍ତି କରିବି, ଏଇଟା ଗୋଟେ ପ୍ୟୁରିଫିକେସନ ଜିନିଷ ନା, ଅନାଦି କାଳରୁ ଆମେ ସବୁବେଳେ କ'ଣ ଚାହୁଁଛୁ, ଯାହା କରିବି ନା ଆଉ କିଛି ଥିଲା, ହଁ ଭଲ ଗାଡ଼ି କରିବି, ଭଲ ଯାହା କରିବି ମୋ ପାଇଁ କରିବି, ବର୍ତ୍ତମାନ ଖାଲି ସେତିକି କରିବା ପାଇଁ ତୁମେ କେତେ ଯଦି ସିରିୟସ୍ ହୁଅନ୍ତା କେତେ ଜନ୍ମ ବି ଲାଗିଯିବ, ମୁଁ ଯାହା କରିବି କୃଷ୍ଣଙ୍କ ସୁଖ ପାଇଁ କରିବି, ଏତିକି ଆସୁନା ଆଗେ, ଏ ସମ୍ବନ୍ଧଟା ମୋର କୃଷ୍ଣ ଆଉ ଭଗବାନ ଗୁରୁ ଆଉ କୃଷ୍ଣ ହେଉଛନ୍ତି ମୋର ଏକମାତ୍ର ସମ୍ବନ୍ଧ, ସେଇ ତ ସମ୍ବନ୍ଧ ସବୁ ଏଇଠି ଏଇ ସ୍ଥିତିକି ଆଗେ ଆସ, ତାପରେ ତୁମେ ଭକ୍ତି ଆରମ୍ଭ ହବ, ଆଉ ସମ୍ବନ୍ଧ ହେଇଗଲା ମାନେ ତ ଅଟୋମେଟିକ ଚିନ୍ତା ଆସିବ ଆଉ ନା କ'ଣ, ଗୋଟେ ପୁଅଟା ଗୋଟେ ଝିଅଟାକୁ ଭଲ ପାଉଛି, ତା ସମ୍ବନ୍ଧ ହେଇଗଲା, ଆସି ତା ପାଠ ପଢ଼ୁ କି ଶୋଉ କି କୁଆଡ଼େ ମାମୁଁ ଘରକୁ ଯାଉ କି ମନ୍ଦିରକୁ ଯାଉ, କାହା ଚିନ୍ତା ଆସିବ, ତାର ଚିନ୍ତା ଆସିବ, ଝିଅଟା ଚିନ୍ତା ଆସିବ, ଝିଅଟା ପୁଅ ଚିନ୍ତା ଆସିବ, ତା ସମ୍ବନ୍ଧଟା ହେଇଯାଇଛି ଆଉ, ସେ ସ୍ଥାନ କାଳ ପରିସ୍ଥିତି କିଛି ବାଧ୍ୟତା ହୁଏନି, ସେ ତାକୁ ତା ଚିନ୍ତା କରେ, ସେ ଭକ୍ତିରେ ସେତେବେଳେ ସେଇଭଳିଆ ସ୍ଥିତିରେ ଆରମ୍ଭ ହୁଏ, ତା ପୂର୍ବରୁ ଏସବୁ ଭକ୍ତିଆଭାସ, ସମ୍ବନ୍ଧ ନହେଲେ ସବୁ ଭକ୍ତିଆଭାସ, ଲାଗୁଥିବ ଭକ୍ତି ଭଳିଆ ବହୁତ ଚପ କରୁଛି, ମଙ୍ଗଳ ଦେଉଛି, ସବୁ କରୁଛି, କିନ୍ତୁ ଏଇଟା ଭକ୍ତିଆଭାସ ଅବସ୍ଥାରେ ଯାଉଛି, କାହିଁକି ଏତେ ଶ୍ରବଣ କୀର୍ତ୍ତନ ଯେଉଁ କରୁଛେ, କେବଳ ଗୋଟେ ଜିନିଷ ପାଇଁ ସମ୍ବନ୍ଧଟା କେମିତି ମୋର ଦୃଢ଼ ହଉ, ଗୁରୁ ଆଉ କୃଷ୍ଣ ସିଏ ହିଁ ମୋର ରକ୍ଷକ, ସେଇ ଶୁଦ୍ଧ ଭକ୍ତ ସେ ଆସିଥିଲେ ଜଗତରୁ, ତାଙ୍କର ଚରଣରେ ମୁଁ ଆଶ୍ରୟ ନେଇଛି, ତାଙ୍କର କୃପା, ବଞ୍ଚେଇଲେ ବଞ୍ଚେଇବେ, ମାରିଲେ ମାରିବେ, ଯାହା କରିବେ ତାଙ୍କ ପାଇଁ ହିଁ କରିବେ, ଏଇଟା ତୁମର ଭାବନାଟା ନହେଲେ, ତୁମେ ସମ୍ବନ୍ଧ ଜ୍ଞାନଟା ସ୍ଥିର ନହେଲେ ତୁମେ ସବୁ ଆଉ ଉପରେ ଭକ୍ତି ତ କରିପାରିବନି, ତାପରେ ପ୍ରେମଟା ପାଇବାକୁ ଇଚ୍ଛା କୋଉଠି, କାହାର ପ୍ରେମ ପାଇବାକୁ ଇଚ୍ଛା ଅଛି ଯେ, ସମ୍ବନ୍ଧଟା ନହେଲେ ତୁମେ କେମିତି ଅଭିଧେୟ କରିବ, ଠିକ୍ ଅଛି, ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁ ପାଶିଲ ଗୁରୁଦେବ କି ଜୟ, ନିତାୟ ଗୌର ପ୍ରମାଣ।